वासुदेवाय। हरे कृष्ण। श्रीमद् भागवतम दशम स्कंद एकवीस अध्याय वेणुगीत यही अध्याय आम आज दशम श्लोक पर आलोचना करवा। गत काली नवम श्लोक आलोचना होता नवम श्लोक कौन कही कौन कहते कार मन नेणु समझ आ मन पकड़ जे गोपी मैंने कौन गोप्य किम अचरदयम कुशलस्म वेणु वृंदावने दामोदर दर्शदा अभी गोपिका भुंक्ते स्वयं जद अवशिष्ट रसन रदिन्यो ऋष्यत चोश्रु मोतु गर्भो जदाचार्य। गत काली आम श्लोक आलोचना करते तेणु ये श्लोक गोपी जन सखी मान कौन जे ये जो वेणुर कि कुशल वेणु की तपस्या करता ए विषय गत काली आलोचना करते तेणु ये श्लोक दशम श्लोक कहुची श्री सनातन सनातन गोस्वामी भाषा कहते ललित सभी कही राधाराणी को कौन वृंदावन सखी भुवो विनोति की जदेव किशोत पदाबुजलभलक्ष्मी गोविंद वेणु मनमत्त मयूर नृत्यम प्रेक्षा दृशा भरता न्यसन्मस्तृत्व वृंदावन सखी भुवो विचुनोति कीर्ति जदेव पिशूत पदाबुजलभलक्ष्मी गोविंद वेणु मनमत्त मयूर नृत्यम प्रख्या दृशा भरता न्यसन्मस्तृत्व। वर्तमान पूर्व श्लोक जो वेणुर भाग्य शुणी राधाराणी बहुत मन दुख कर तेणु ललित सखी कौन जे सखी वृंदावन भुवो विनो तुमर किसी भाग्य कम नुह तुम भाग्य कि कम नुह गोपी मान भाग्य कि कम ना जमी ललित सखी कौन सखी मान से भाव में आम माता जी मैंने जो मैंने फूल बुझुंत भाग्य कि कम नुह भगवान के सेवार निजुक्त रही आम पूजारी को भगवान के सेवार निजुक्त रही कार भाग्य किसी कम ना जो मैंने सेवा करके भगवान कथा शुणु तक भाग्य आहरी अधिक तेणु ललित सखी कौन वृंदावन सखी भुवो विनोति कीर्ति वृंदावन की महिमा तुम्हें से वृंदावन रही वृंदावन धाम रही भगवान प्रियसी तमें तेणु वृंदावन सखी भुवो विनोति कीर्ति वृंदावन जो कीर्ति वृंदावन जो यश भुवो भुवो पृथ्वीर पृथ्वी ये वृंदावन रही तेणु वृंदावन जो यश विनोति चारिड़े विख्यात हो जाए वृंदावन रश कीर्ति वृंदावन एत महा वृंदावन वृंदावन कीर्ति आम शिवाद स्वामी कौन ये वृंदावन भुव कीर्ति स्वर्गादर विशेषण बीतुनोती स्वर्ग ठारे आहरी अधिक तार कीर्ति हो जाए कृति पृष्ठ जो मैंने रोच पृथ्वी विशेष भाव में साधारण लोक मान कथा छाड़ू 80 लक्ष जीवजन कथा छाड़ू 4 लक्ष प्रकार मनुष्य मान कथा समस्त कथा छाड़ जो मैंने ब्राह्मण जो मैंने बहुत उन्नत श्रेणीर जो मैंने समस्त ब्राह्मण नुहत जो मैंने सत्रजाजी ब्राह्मण सहस्रीव सत्रजाजी विशिष्टते हजार हजार ब्राह्मण से मैं कथा छाड़ू जो मैंने सत्रजाजी जो मैंने यज्ञ याज्ञिक ब्राह्मण ताकर लक्ष्य हूँ कि स्वर्ग को जी पृथ्वी में रहकर वृंदावन एत भाग्य रही से जानी ना स्वर्ग को जीवन विभिन्न प्रकार आप 23 अध्याय से वर्णना कराज्ञिक ब्राह्मण कथा स्वर्ग को जीवाई सब यज्ञ करुले यज्ञिक ब्राह्मण एवं ବ୍ରାହ୍ମଣ ମାନଙ୍କ ଉର୍ଦ୍ଧ୍ୱରେ ଆଉ ଯେଉଁମାନେ ଅଛନ୍ତି ଭକ୍ତ ବା ଯେଉଁ କ'ଣ ଯୋଗୀମାନେ ଏସବୁ ଯେଉଁ ରହିଛନ୍ତି, ଯେଉଁମାନେ ପରମାତ୍ମାଙ୍କ ଧ୍ୟାନ କରୁଛନ୍ତି, ଭଗବାନଙ୍କ ଧ୍ୟାନ କରୁଛନ୍ତି, ସେମାନେ ମଧ୍ୟ ବୈକୁଣ୍ଠ ଲୋକ ଯିବା ପାଇଁ ବା ଭଗବତ ଧାମକୁ ଯିବା ପାଇଁ ମଧ୍ୟ ସେମାନେ ମଧ୍ୟ ଚାହୁଁଛନ୍ତି। କିନ୍ତୁ ଆମ ସନାତନ ଗୋସ୍ୱାମୀ କହୁଛନ୍ତି ଏ ବୈକୁଣ୍ଠଠାରୁ ମଧ୍ୟ ଅଧିକ ଆହୁରି ଆର ଯଶ ରହିଛି, ବୃନ୍ଦାବନର ଯଶ ବୈକୁଣ୍ଠଠାରୁ ମଧ୍ୟ ଅଧିକ ଯଶ ହେଉଛି, କୀର୍ତ୍ତି ଅଧିକ ବୃନ୍ଦାବନର, ବୃନ୍ଦାବନ ଆହୁରି ମହାନ। ଯେମିତି ଗୋପୀଗୀତରେ ଦଶମ ସ୍କନ୍ଧ ଏକତିରିଶ ଅଧ୍ୟାୟରେ କୁହାଗଲା, ଗୋପୀମାନେ ଯେଉଁ ଗାନ କରିଥିଲେ ଗୋପୀଗୀତ, କ'ଣ କି କହିପାରିବେ, କ'ଣ କେଉଁ ବିଷୟରେ ସେ କୁହାଯାଇଛି। ପ୍ରଥମ ଶ୍ଳୋକ ଜୟତି ଦେଦିକଂ ଜନ୍ମନାମ ରଜ ଶ୍ରୟତ ଇନ୍ଦିରା ଶ୍ୱଶ୍ୱଦତ୍ରହି ଦୈତ ଦୃଶ୍ୟତା ଦୀକ୍ଷୁତାବକା ତୋଇ ଦୂତା ସବ କଂ ବିଚିହ୍ନତେ। ପ୍ରଥମ ଶ୍ଳୋକ ଦଶମ ସ୍କନ୍ଧ ଏକତିରିଶ ଅଧ୍ୟାୟ ଗୋପୀଗୀତର ପ୍ରଥମ ଶ୍ଳୋକ ଗୋପୀମାନେ କହୁଛନ୍ତି ଜୟତି ତେ ଅଧିକମ୍ ଜନ୍ମନା ବ୍ରଜ, ବୃନ୍ଦାବନର ଯେଉଁ ରହିଛି ଗରିମା, ବୃନ୍ଦାବନ ଯେଉଁ ରହିଛି କୀର୍ତ୍ତି, ଅଧିକ ଜୟ ତାର ହଉ, ଜୟ ବୃନ୍ଦାବନ ଅଧିକ ଜୟ ହେଉଛି। ଜୟତି ତେ ଅଧିକମ୍ କାହିଁକି ନା ଜନ୍ମନା ବ୍ରଜ, ବ୍ରଜରେ କିଏ ଜନ୍ମଗ୍ରହଣ କରିଛନ୍ତି, ଯେହେତୁ ତେ ଅଧିକମ୍ ଜନ୍ମନା ବ୍ରଜ ଶ୍ରୟତ ଇନ୍ଦିରା, ବ୍ରଜରେ ଜନ୍ମ ନେଇଛନ୍ତି ବ୍ରଜରାଜ, ବ୍ରଜରାଜ ନନ୍ଦନ, ନନ୍ଦନନ୍ଦନ ଯଶୋଦା ନନ୍ଦନ, ଶ୍ରୀ କୃଷ୍ଣଚନ୍ଦ୍ର ଶ୍ୟାମଘନ ତାଙ୍କର ଜୟ ହେଉ, ବୃନ୍ଦାବନ ମଧ୍ୟ ଜୟ ହେବ। କାହିଁକି ନା ଶ୍ରୟତ ଇନ୍ଦିରା ଶ୍ୱଶ୍ୱଦତ୍ର ହି, ଇନ୍ଦିରା ହେଉଛି କ'ଣ କିଏ, ଲକ୍ଷ୍ମୀ ଦେବୀ, ଶ୍ରୟତ ସେ ସେବା କରୁଛନ୍ତି ଭଗବାନଙ୍କର, ବୃନ୍ଦାବନ ଶ୍ରୟତ ଇନ୍ଦିରା, ଇନ୍ଦିରା କିଏ ନା ସେ ହେଉଛି ଲକ୍ଷ୍ମୀ ଦେବୀ, ବୃନ୍ଦା ବୈକୁଣ୍ଠରେ ଯିଏ ପୂଜିତ ହୁଅନ୍ତି ଲକ୍ଷ୍ମୀ, ଲକ୍ଷ୍ମୀଙ୍କୁ ସମସ୍ତେ ପୂଜା କରନ୍ତି, ଆମର ମଧ୍ୟ ଭୌତିକ ଜଗତ ସମସ୍ତେ ପୂଜା କରନ୍ତି ଲକ୍ଷ୍ମୀଙ୍କୁ, ନାରାୟଣଙ୍କୁ ଛାଡ଼ିକରି, କାରଣ ସମସ୍ତଙ୍କ ଧନ ଦରକାର। ଯେମିତି ରାବଣ ନେଇଗଲା ମା ସୀତାଙ୍କୁ ନେଇଗଲା, କାରଣ ଧନ ଦରକାର, ଭଗବାନ ଦରକାର ନାହିଁ, ଭଗବାନଙ୍କ ଶକ୍ତିଟା ଦରକାର। ତେଣୁ ବୈକୁଣ୍ଠରେ ମଧ୍ୟ ସମସ୍ତେ ଲକ୍ଷ୍ମୀ ଦେବୀଙ୍କୁ ପୂଜା କରୁଛନ୍ତି, କିନ୍ତୁ ସେ ଲକ୍ଷ୍ମୀ ଦେବୀ ଆଜି ଆସିକରି ବ୍ରଜବାସୀମାନଙ୍କୁ ପୂଜା କରୁଛନ୍ତି। ତେଣୁ ଏଇଥିରେ ଆମେ ଜାଣିବା ବ୍ରଜର ମହାତ୍ମ୍ୟ, ଶ୍ରୟତ ଇନ୍ଦିରା ସ୍ୱଚ୍ଛତ ସବୁବେଳ ପାଇଁ ସେବା କରୁଛନ୍ତି, ଗୋଟେ ଦିନ ସେବା କରିଦେଇଥିଲେ ତା ନୁହଁ, ସ୍ୱଚ୍ଛ ସବୁବେଳ ପାଇଁ ସେବା କରୁଛନ୍ତି ସ୍ୱଚ୍ଛତ୍ର ହି ଅତ୍ର ହି ଏଇ ବୃନ୍ଦାବନରେ ଅତ୍ର ଏଇଠି ସେବା କରୁଛନ୍ତି ଲକ୍ଷ୍ମୀ ଦେବୀ ଭଗବାନଙ୍କର, ବ୍ରଜବାସୀମାନଙ୍କର ମଧ୍ୟ ଶ୍ରୟତ ଇନ୍ଦିରା ସ୍ୱଚ୍ଛତ୍ର ହି ଦୈତ ଦୃଶ୍ୟତା। ତେଣୁ ହେ ଦୈତ, ହେ କୃଷ୍ଣ, ଇଏ ଗୋଟେ ବଢ଼ିଆ ସୁନ୍ଦର ଦୃଶ୍ୟ ଟିକେ ତୁମେ ଦେଖ, ଦୈତ ଦୃଶ୍ୟତା ଦୀକ୍ଷୁତାବକା ଏଇଟାକୁ ଦେଖିବା କଥା, ତୁମେ ଏଇଟା ଦେଖ, କ'ଣ ନା ତୋଇ ଦୂତାସବ ତ୍ୱାଂ ବିଚିହ୍ନତେ, ତୋଇ ତୁମ ପାଖରେ ଯେଉଁମାନେ ଦୃତ ଆସବ ତାଙ୍କ ପ୍ରାଣକୁ ଦେଇଦେଇଛନ୍ତି, ତୁମ ପାଖରେ ଧରେଇ ଦେଇଛନ୍ତି, ପ୍ରାଣଟାକୁ ଦେଇଦେଇଛନ୍ତି ତୁମ ପାଖକୁ, ସେଇ ଗୋପୀମାନେ ଆମମାନେ ତ୍ୱାଂ ବିଚିହ୍ନତେ ତୁମକୁ ଅନ୍ୱେଷଣ କରୁଛୁ, ତୁମେ କୁଆଡ଼େ ଗଲ କୁଆଡ଼େ ଗଲ, ଭଗବାନଙ୍କ ବିରହରେ ଏଇଭଳି ଭାବରେ ଗୋପୀମାନେ ସଙ୍ଗୀତ ଗାନ କରିଛନ୍ତି। ଗୋପୀଗୀତ କୁହାଯାଏ, ପ୍ରସିଦ୍ଧ ଗୋପୀ ଗୋପୀଗୀତ ଦଶମ ସ୍କନ୍ଧ ଏକତିରିଶ ଅଧ୍ୟାୟରେ ପ୍ରଥମ ଶ୍ଳୋକରେ ସେ କଥା କୁହାଯାଇଛି, ବ୍ରଜର ଏଇଭଳି ଭାବରେ ଯଶ ରହିଛି। ତେଣୁ ଏଠି ମଧ୍ୟ ଲଳିତ ସବୁ ସେ କଥା କହୁଛନ୍ତି, ବୃନ୍ଦାବନ ସାକ୍ଷୀ ଭୁବ ବିତୁନତି କୀର୍ତ୍ତି, ଏଇ ଯେଉଁ ବୃନ୍ଦାବନ କୀର୍ତ୍ତି ଯେଉଁ ଯଶ ରହିଛି ତ୍ରିଲୋକରେ ଆଭଳି ବୃନ୍ଦାବନ ଭଳି ଯଶ କାହାର ନାହିଁ। ଏଠି ମହାପ୍ରଭୁ କହିଲେ ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନ, ସବୁଠାରୁ ଶ୍ରେଷ୍ଠ ଆରାଧ୍ୟ ହେଉଛନ୍ତି ବ୍ରଜେଶ ତନୟ କୃଷ୍ଣ, କୃଷ୍ଣଙ୍କର ମଧ୍ୟ ବିଭିନ୍ନ ଲୀଳା ରହିଛି, ବୃନ୍ଦାବନ କୃଷ୍ଣ, ମଥୁରା କୃଷ୍ଣ, ଦ୍ୱାରକା କୃଷ୍ଣ, ଏଇଭଳି ଭାବରେ ଅନେକ କୃଷ୍ଣ ମଥୁରାଧୀଶ ରହିଛନ୍ତି, ଦ୍ୱାରକାଧୀଶ ରହିଛନ୍ତି ଏବଂ ବୃନ୍ଦାବନ କୃଷ୍ଣ ରହିଛନ୍ତି। କିନ୍ତୁ ମହାପ୍ରଭୁ କହିଲେ ବ୍ରଜେଶ ତନୟ, ବ୍ରଜର ଯିଏ ଧୀଶ ଯିଏ ହେଉଛନ୍ତି ଈଶ ବା ନନ୍ଦ ମହାରାଜ, ତାଙ୍କର ଯେଉଁ ତନୟ କୃଷ୍ଣ ସିଏ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ଆରାଧ୍ୟ। ଏବଂ ସେହିଭଳି ଭାବରେ ତଦ୍ଧାମ ବୃନ୍ଦାବନମ୍, ଯେତେ ଧାମ ରହିଛି, ଗୋଟେ ଧର କଥା ପଡ଼ିଲା, ବିଭିନ୍ନ ଧାମମାନଙ୍କର କଥା ପଡ଼ିଲା, ତାଙ୍କ ଭିତରେ ଆମର ରହିଛି ଏ ପ୍ରଶ୍ନଟି ମୋତେ ପଚରାଯାଏ, ସମସ୍ତେ ପଚାରନ୍ତି, ବିଭିନ୍ନ ଯୁଗରେ ବିଭିନ୍ନ ଧାମ ରହିଛି, ବୃନ୍ଦାବନ କଥା କେହି କହୁନାହାନ୍ତି ତ, ସତ୍ୟଯୁଗରେ ଚାରି ଯୁଗ ରହିଛି, ସତ୍ୟଯୁଗର ଧାମ ହେଉଛି କେଉଁଟା, ବଦ୍ରୀନାଥ, ଭଗବାନ ବଦ୍ରୀନାଥଙ୍କର ଧାମ ହେଉଛି ସତ୍ୟଯୁଗର ଧାମ, ତ୍ରେତା ଯୁଗରେ ଭଗବାନ ଧାମ ହେଉଛି ରାମେଶ୍ୱରମ୍, ରାମଜୀଙ୍କର ଧାମ ରାମେଶ୍ୱରମ୍, ଦ୍ୱାପର ଯୁଗରେ ଭଗବାନ ଧାମ ହେଉଛି କେଉଁଟା, ଦ୍ୱାରକା, ଦ୍ୱାରକା, ଦ୍ୱାରକାଧୀଶ ରହିଛନ୍ତି ଦ୍ୱାରକା, ଏବଂ କଳିଯୁଗରେ, କଳିଯୁଗରେ ଆମେ ଯେଉଁ ରହିଛେ ଏଇ ଧାମ, ଯେଉଁ ରହିଛନ୍ତି ନୀଳାଚଳ ଧାମ, ପୁରୀ ଧାମ, ଜଗନ୍ନାଥ ପୁରୀ ଧାମ, ଚାରି ଯୁଗରେ ଚାରି ଧାମ, ବୃନ୍ଦାବନ କୁଆଡ଼େ ଗଲେ, ନା ସବୁ ଧାମ ସେଇ ବୃନ୍ଦାବନରୁ ଆସିଛନ୍ତି, ବୃନ୍ଦାବନରୁ ସବୁ ଧାମ ଆସିଛି, ଯେତେ ଧାମ ରହିଛି ଆମ ଭାରତବର୍ଷରେ ଯେତେ ଧାମ ରହିଛି, ଅନେକ ଧାମ ରହିଛି, କିନ୍ତୁ ସେସବୁ ଧାମର ଉତ୍ପତ୍ତି ସ୍ଥଳ ହେଉଛି ବୃନ୍ଦାବନ ଧାମ, ଏ ବିଷୟରେ ଗୋଟେ ମଧ୍ୟ କଥା ରହିଛି, ବୃନ୍ଦାବନ ସବୁ ଆସିଛନ୍ତି ବୃନ୍ଦାବନ ଧାମ, ତେଣୁ ମହାପ୍ରଭୁ କହିଲେ ତ ଧାମ ବୃନ୍ଦା, ମହାପ୍ରଭୁଙ୍କ ବିଷୟରେ ମହାପ୍ରଭୁ କହିନାହାନ୍ତି, ମହାପ୍ରଭୁ ବିଷୟରେ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି କଥା, ତ ଧାମ ବୃନ୍ଦାବନ, ଭଗବାନ ଯେଉଁଭଳି ଭାବରେ ଶ୍ରେଷ୍ଠ ଆରାଧ୍ୟ, ତାଙ୍କର ଧାମ ମଧ୍ୟ ସେହିଭଳି ଭାବରେ ଶ୍ରେଷ୍ଠ ଆରାଧ୍ୟ, ତ ଧାମ ବୃନ୍ଦାବନ, ଆଉ କ'ଣ କୁହାଯାଇଛି ମହାପ୍ରଭୁଙ୍କ ବିଷୟରେ, ମହାପ୍ରଭୁଙ୍କ ବିଷୟରେ ଗୋଟିଏ ଶ୍ଳୋକରେ ସବୁ ମହାପ୍ରଭୁଙ୍କ ଜୀବନୀ ବର୍ଣ୍ଣନା କରାଯାଇଛି, ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ଭାଗବତଙ୍କର ଗୋଟିଏ ଶ୍ଳୋକରେ ସବୁ ଭଗବାନ ରାମଚନ୍ଦ୍ରଙ୍କ ଜୀବନୀ ବର୍ଣ୍ଣନା କରାଗଲା, ଏବଂ ମହାପ୍ରଭୁଙ୍କ ବିଷୟରେ ସେ ଗୋଟିଏ ଶ୍ଳୋକରେ କୁହାଗଲା, ବିଶ୍ୱନାଥ ଚତୁର୍ଠାକୁ କହିଲେ, ଆରାଧ୍ୟ ଭଗବାନ ବଜେଶ ତନୟ ତଦ୍ଧାମ ବୃନ୍ଦାବନ ରମ୍ୟା କାଚିତ ଉପାସନା ବ୍ରଜବୋଧବର୍ଗୀୟ ଯାହା କଳ୍ପିତା, ଅନେକ ଉପାସିକା ଅଛନ୍ତି ବା ଉପାସକ ଅଛନ୍ତି, କିନ୍ତୁ ଶ୍ରେଷ୍ଠ ଉପାସନା ହେଉଛନ୍ତି ବ୍ରଜବୋଧବର୍ଗୀୟ, ବ୍ରଜବୋଧମାନେ ଯେଉଁଭଳି ଭାବରେ ଭଗବାନଙ୍କୁ ଉପାସନା କରିଥିଲେ ସେଇଟା ହେଉଛି ଶ୍ରେଷ୍ଠ ଉପାସନା, ବ୍ରଜବର୍ଗୀୟ ଯାହା କଳ୍ପିତା, ଏବଂ ଶ୍ରୀମଦ୍ ଭାଗବତମ୍ ପୁରାଣ ମମଳମ୍, ଯେତେ ପୁରାଣ 18 ପୁରାଣ ରହିଛନ୍ତି, ଉପପୁରାଣ ମଧ୍ୟ 18 ଉପପୁରାଣ ରହିଛନ୍ତି, ଅନ୍ୟ ଶାସ୍ତ୍ରମାନ ସବୁ ରହିଛନ୍ତି, ବେଦ ଉପନିଷଦ ଇତ୍ୟାଦି, ସଂହିତା ଇତ୍ୟାଦି, କିନ୍ତୁ ଶ୍ରେଷ୍ଠ ପୁରାଣ ହେଉଛନ୍ତି ଶ୍ରୀମଦ୍ ଭାଗବତମ୍ ପୁରାଣ ଅମଳମ୍, ଅମଳ ପୁରାଣ, ସେଥିରେ କୌଣସି ଗୁଣର ପ୍ରଭାବ ନାହିଁ, 6 ପୁରାଣ ହେଉଛନ୍ତି ସତ୍ୟଗୁଣର, 6 ପୁରାଣ ହେଉଛି ରଜଗୁଣର, 6 ପୁରାଣ ହେଉଛି ତମଗୁଣର, କିନ୍ତୁ ଏଇ ଯେଉଁ ଭାଗବତ ପୁରାଣ ଏଥିରେ ଅମଳ ପ୍ରମାଣ, ଏଥିରେ କୌଣସି ଗୁଣର ପ୍ରଭାବ ନାହିଁ, ଅମଳ ଅମଳ ପ୍ରମାଣ, ଶ୍ରେଷ୍ଠ ପ୍ରମାଣ ହେଉଛି ଭାଗବତ ପ୍ରମାଣ, ଶ୍ରୀମଦ୍ ଭାଗବତ ପ୍ରମାଣ ଅମଳମ୍, ପ୍ରେମା କୁମାର ଚତୁର୍ବର୍ଗ ହେଉଛି କୈତବ ଧର୍ମ, ଧର୍ମ ଅର୍ଥ କାମ ମୁଖ୍ୟ ହେଉଛି ଚତୁର୍ବର୍ଗ, ଇଏ ହେଉଛି କୈତବ ଧର୍ମ, ଯେଉଁମାନେ ଧର୍ମ ବିଷୟରେ ଜାଣିନାହାନ୍ତି ସେମାନେ କହିବେ ତୁମର ଚତୁର୍ବର୍ଗ ପ୍ରାପ୍ତି ହେଉ, ଯେଉଁମାନେ ଧର୍ମ ଜାଣିଛନ୍ତି ସେ କହିବେ ତୁମର ପଞ୍ଚମ ପୁରୁଷାର୍ଥ ପ୍ରାପ୍ତି, କୃଷ୍ଣ ପଞ୍ଚମ ପୁରୁଷାର୍ଥ, ମହାପ୍ରଭୁ ସେଇଟା ବର୍ଣ୍ଣନା କଲେ, କୈତବ ଧର୍ମ ସବୁ ବାଦ ଦିଆଯାଇଛି ଭଗବତ ଗୀତାରେ ଆରମ୍ଭରେ କୈତବ ଧର୍ମ କୁହାଗଲା, ଅନ୍ତିମରେ କହିଲେ ସେ ଚତୁର୍ବର୍ଗକୁ ଛାଡ଼, ସର୍ବଧର୍ମାନ ପରିତ୍ୟଜ୍ୟ ମାମ୍ ଏକମ୍ ଶରଣରେ ବଜ, ଏକମାତ୍ର ମୋର ଶରଣରେ ଯାଅ, ଇଏ ହେଉଛି ପଞ୍ଚମ ବର୍ଗ, ଇଏ ହେଉଛି ପଞ୍ଚମ ପୁରୁଷାର୍ଥ, ହେଉଛି କୃଷ୍ଣ ପ୍ରେମ, ଯେଉଁଠି ଭଗବତ ଗୀତା ଶେଷ ହେଇଛନ୍ତି ସେଠି ଭାଗବତ ଆରମ୍ଭ ହୋଇଛନ୍ତି, ଧର୍ମ ପ୍ରଜିତ କୈତବୋତ୍ର, ସବୁ କୈତବ ଧର୍ମ ବାଦ ଦିଆଯାଇଛି, ଯେଉଁ ଚତୁର୍ବର୍ଗ ରହିଛି ଧର୍ମ, ଧର୍ମ ଅର୍ଥ କାମ ମୁଖ୍ୟ, ଏସବୁ କୈତବ ଧର୍ମ ହେଇଛନ୍ତି ବାଦ ଦିଆଯାଇଛି ଭାଗବତମରେ, ତେଣୁ ମହାପ୍ରଭୁ ସେଇଟା କହିଲେ ଇଏ ହେଉଛି ଆମର ପଞ୍ଚମ ପୁରୁଷାର୍ଥ, ପ୍ରେମା କୁମାର୍ଥ ମହା, ଶ୍ରେଷ୍ଠ ଲକ୍ଷ୍ୟ ହେଉଛି ପ୍ରେମ, ପଞ୍ଚମ ପୁରୁଷାର୍ଥ ଇଏ ହେଉଛି କୃଷ୍ଣ ପ୍ରେମ, ଏଇଟା ହେଉଛି ପଞ୍ଚମ ପୁରୁଷାର୍ଥ, ଆମେ ସେଇ ପଞ୍ଚମ ପୁରୁଷାର୍ଥ ପାଇଁ ଚେଷ୍ଟା କରିବା କଥା, ପ୍ରେମା କୁମାର୍ଥ ମହା, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଶ୍ରୀ ଚୈତନ୍ୟ ମହାପ୍ରଭୁର ମତବିଦମ୍, ଚୈତନ୍ୟ ମହାପ୍ରଭୁଙ୍କର 48 ବର୍ଷ କାଳ ଜୀବନ ରହିଛି, ବର୍ଣ୍ଣନା କଲେ ବହୁତ କଥା କୁହାଯିବ, ଚୈତନ୍ୟ ଚରିତାମୃତ, ଚୈତନ୍ୟ ଭାଗବତ, ଚୈତନ୍ୟ ମଙ୍ଗଳ ଇତ୍ୟାଦି ଭକ୍ତି ରଚନା କରି ଇତ୍ୟାଦି କେତେ ଗ୍ରନ୍ଥ ରଚନା କରାଯାଇଛି, ଗ୍ରନ୍ଥ ରଚନା କରାଗଲେ ମଧ୍ୟ ଚୈତନ୍ୟ ମହାପ୍ରଭୁଙ୍କ ଲୀଳାକୁ ପୂର୍ଣ୍ଣ ଭାବରେ ବର୍ଣ୍ଣନା କରାଯାଇ ନାହିଁ, ଚୈତନ୍ୟ ଚରିତାମୃତ ବା ଚୈତନ୍ୟ ଭାଗବତ ମୁଁ ପଢ଼ୁଥିଲି, ମୁଁ ସେଥିରେ ବୁଝିପାରୁନଥିଲି, ସେଥିରେ ଗୋଟେ କଥା ରହିଛି ଯେ ବ୍ୟାସ ପରେ ବର୍ଣ୍ଣନା କରିବେ, ଚୈତନ୍ୟ ମହାପ୍ରଭୁଙ୍କର ଲୀଳା ଯେ ଶେଷ ହେବ ନାହିଁ, ଯେତେ ବର୍ଣ୍ଣନା କଲେ ମଧ୍ୟ ଶେଷ ହେବ ନାହିଁ। ଯେଉଁମାନେ ଭଗବାନ ଭକ୍ତ ସେ ମହାପ୍ରଭୁଙ୍କ ଲୀଳାକୁ ସବୁ ବର୍ଣ୍ଣନା କରି ଚାଲିବେ, ଶେଷ ହେବ ନାହିଁ ମହାପ୍ରଭୁଙ୍କ ଲୀଳା। ତେଣୁ ଇଏ ହେଉଛି, କିନ୍ତୁ ଏଇ ଗୋଟିଏ ଶ୍ଳୋକରେ ତାଙ୍କର ଜୀବନୀକୁ ଚୈତନ୍ୟ ମହାପ୍ରଭୁର ମତ ମିଦମ, ଏ ମହାପ୍ରଭୁଙ୍କର ମତ। ଆଉ ଗୋଟିଏ ସମ୍ପ୍ରଦାୟ ଅଛନ୍ତି, ସେମାନେ କହନ୍ତି ଆମର ହେଉଛି କ'ଣ ଫିଲୋସଫି, ଯେମିତି ଆମେ କହୁଛୁ ଆମର ଫିଲୋସଫି ହେଉଛି କ'ଣ, ମୁଁ କହିଥିଲି କାହାର ମନେ ଅଛି କି କହିପାରିବ ଆମର ଫିଲୋସଫି କ'ଣ? ଏଇଟା କ'ଣ ଫିଲୋସଫି? ସେଇଟା ମନ୍ତ୍ର। ଫିଲୋସଫି କ'ଣ? ଦର୍ଶନ ମୁଁ କହିଥିଲି ଥରେ। ଆମର ହେଉଛି ଅଚିନ୍ତ ଭେଦାଭେଦ ଦର୍ଶନ, ଅଚିନ୍ତ ଭେଦାଭେଦ ତତ୍ତ୍ଵ। ତେଣୁ ଗୋଟେ ସମ୍ପ୍ରଦାୟ ଅଛନ୍ତି, ସେମାନେ କହନ୍ତି ଗୌରାଙ୍ଗର ମତ, ଚୈତନ୍ୟର କ'ଣ, ଶଙ୍କରର ମତ, ଗୌରାଙ୍ଗର ପଥ। ଶଙ୍କରର ମତ, ଗୌରାଙ୍ଗର ପଥ, ଇଏ ହେଉଛି ତାଙ୍କର ମତ, ତାଙ୍କର ମତ ହେଉଛି ଏଇଟା। ଶଙ୍କରଙ୍କର ମତ ଯେଉଁ ରହିଛି ମହାପ୍ରଭୁ ଆସିଲେ ଖଣ୍ଡନ କଲେ, କିନ୍ତୁ ସେମାନେ ଜାଣନ୍ତି କି ନାହିଁ, ତତ୍ତ୍ୱ ଜାଣନ୍ତି ନାହିଁ। ମାୟାବାଦ ଅଶୋକ ଶାସ୍ତ୍ରମ ଏତେ ଖଣ୍ଡନ କରିଛନ୍ତି ମହାପ୍ରଭୁ, କିନ୍ତୁ ସେମାନେ ଜାଣନ୍ତି ନାହିଁ ତତ୍ତ୍ୱ କ'ଣ ଜାଣନ୍ତି। ସେମାନେ ସେମାନେ କହିଦେଲେ ମୋଟାମୋଟି ଭାବରେ ଆମର ହେଉଛି, ଆମର ଫିଲୋସଫି ହେଉଛି କ'ଣ ନା, ଶଙ୍କରର ମତ, ଚୈତନ୍ୟର ପଥ। ତେଣୁ ଯାହା ବି ହେଉ, କିଏ ଜାଣୁଛନ୍ତି ତତ୍ତ୍ୱ କଥା, କେତେ ଜଣ ଜାଣୁଛନ୍ତି, କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ମହାପ୍ରଭୁଙ୍କର ଜୀବନୀକୁ ଗୋଟିଏ ଶ୍ଳୋକରେ କହିଥିଲେ, ଇଏ ହେଉଛି ମହାପ୍ରଭୁଙ୍କ ଜୀବନୀ। ତେଣୁ ଏଇଥିରୁ ଜାଣିବା ଆମେ ବୃନ୍ଦାବନ କେତେ ମହତ୍ତ୍ୱ ରହିଛି, କେତେ ଯଶ ରହିଛି, କେତେ କୀର୍ତ୍ତି ରହିଛି। ତେଣୁ ଏ ଶ୍ଳୋକରେ କୁହାଯାଏ ବୃନ୍ଦାବନଂ ସଖୀ ଭୁବ ବିତୁନୋତି କୀର୍ତ୍ତିଂ। ଏ ଯେଉଁ ଭୁବ, ଏ ପୃଥିବୀ ପୃଷ୍ଠରେ ଯେଉଁ ବୃନ୍ଦାବନ ରହିଛି, ଆର ଯେଉଁ କୀର୍ତ୍ତି ରହିଛି, ଆର ଯେଉଁ ଯଶ ରହିଛି, ଏ ସଖୀ କ'ଣ କହିବି, ସେ ତା'ର ଯଶ ଗୁଣଗାନ କରି ସରିବ ନାହିଁ, କି ବୃନ୍ଦାବନଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ତମେ ସେ ବୃନ୍ଦାବନବାସୀ, ତମେ ବୃନ୍ଦାବନର ରାଣୀ, ତମେ ବୃନ୍ଦାବନର ହେଉଛନ୍ତି ମାଲିକାଣୀ, ହେଉଛନ୍ତି ରାଧାରାଣୀ, ତାଙ୍କର କୃପା ବ୍ୟତୀତ କିଛି ହୋଇପାରିବ ନାହିଁ, ଜଣେ ବୃନ୍ଦାବନବାସ କରିପାରିବ ନାହିଁ। ତେଣୁ ଆମକୁ ମଧ୍ୟ ରାଧାରାଣୀଙ୍କର କୃପା ରହିଛି, ଆମେ ମଧ୍ୟ ବୃନ୍ଦାବନବାସ କରୁଛେ ଏଇଠି, ଏଇଠାରେ ଆମର ଗୁରୁଦେବ ରାଧାରାଣୀଙ୍କ ପ୍ରିୟ ସଖୀ, ତେଣୁ ସିଏ ଏଇଠି ବୃନ୍ଦାବନ ପରିବେଶ ସୃଷ୍ଟି କରିଛନ୍ତି। ଏଠି ରହିଛି ଗୋବର୍ଦ୍ଧନ ରହିଛନ୍ତି, ଯମୁନା ନଦୀ ରହିଛନ୍ତି, ରାଧାକୁଣ୍ଡ ଶ୍ୟାମକୁଣ୍ଡ ରହିଛନ୍ତି, ଦ୍ୱାଦଶ ବନ ରହିଛନ୍ତି, ତା ଦେହରେ ଆମେ ଗୋଟେ ବନେଇ ରହିଛେ, ପୂର୍ବ ଯମୁନା ନଦୀର ପୂର୍ବ ପଟରେ ଯେମିତି ବନ ସବୁ ରହିଛି, ଆମେ ଗୋଟେ ବନେଇ ରହିଛେ ରଘୁନନ୍ଦନ ଧାମରେ, ଇଏ ଗୋଟେ ବନ। ତେଣୁ ଇଏ ଏଇଭଳି ଭାବରେ ବୃନ୍ଦାବନ ପରିବେଶ ସୃଷ୍ଟି କରିଛନ୍ତି ଗୁରୁଦେବ ରାଧାରାଣୀଙ୍କ କୃପାରୁ। ଆମେ ମଧ୍ୟ ବୃନ୍ଦାବନରେ ବୃନ୍ଦାବନବାସୀ, ଆମେ କୌଣସି ବାହାର କେଉଁ ଧାମର ବାସୀ ନୁହଁ, ଆମେ ମଧ୍ୟ ବୃନ୍ଦାବନ ଧାମର ବାସୀ। ଗୁରୁଦେବ ସୃଷ୍ଟି କରିଦେଇଛନ୍ତି, ବୃନ୍ଦାବନ କରିଦେଇଛନ୍ତି। ବୃନ୍ଦାବନ କହିଲେ ଖାଲି ସେଇ ଗୋଟିଏ ଜାଗାରେ ଅଛି ତା ନୁହଁ, ସବୁଠାରେ ବୃନ୍ଦାବନ ହୋଇପାରିବ। ଯେଉଁଠି ଯେତେବେଳେ ମହାପ୍ରଭୁ ଆସିଥିଲେ, ସନ୍ନ୍ୟାସ ନେଇକି ଯାଇଥିଲେ, ସେହି ସମୟରେ ସେ ଚାହୁଁଥିଲେ ବୃନ୍ଦାବନ ଯିବା ପାଇଁ, କିନ୍ତୁ ନିତ୍ୟାନନ୍ଦ ପ୍ରଭୁ ଆଉ ଅନ୍ୟମାନେ ସବୁ ତାଙ୍କୁ ବାଟ ଭୁଲେଇ ଦେଇକରି ପୁଣି ଏଇଠିକି ଆଣିଲେ, କ'ଣ ଏଇ ଯେଉଁ ନବଦୀପ ଧାମକୁ ଆଣିଲେ। ତେଣୁ ନବଦୀପ ସେ ଯେତେ ଆସିଲେ, ନଈ ନଦୀ ପାର ହେଉଛନ୍ତି, ଦେଖିଲେ ଅଦ୍ୱୈତାଚାର୍ଯ୍ୟଙ୍କୁ ଦେଖିଲେ, ତେଣୁ ସେ ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କରିକିରି ବୃନ୍ଦାବନ ଭାବରେ ରହିଛନ୍ତି, ଭାବ ଗୃହରେ ରହିଛନ୍ତି। ଯେତେବେଳେ ଦେଖିଲେ ଅଦ୍ୱୈତାଚାର୍ଯ୍ୟ ପଚାରିଲେ, ଅଦ୍ୱୈତ ଆମର ଅଦ୍ୱୈତ ମଧ୍ୟ ଏଠି ଅଛନ୍ତି, ଅଦ୍ୱୈତ ତୁମେ କ'ଣ ଏଠି ବୃନ୍ଦାବନ କେମିତି ଆମେ? ତେଣୁ ଅଦ୍ୱୈତ ଆଚାର୍ଯ୍ୟ କହିଛନ୍ତି, କହିଲେ ପ୍ରଭୁ ଆପଣ ଯେଉଁଠି ସେଇଠି ବୃନ୍ଦାବନ, ଯାହା କୃଷ୍ଣ ତାହା ବୃନ୍ଦାବନ। ତେଣୁ ଯେଉଁଠି ଭଗବାନ କଥା ଚାଲିଛି, ଭଗବାନଙ୍କ ସେବା ଚାଲିଛି, ସେଇଠି ବୃନ୍ଦାବନ ପରିବେଶ, ଏଇ ବୃନ୍ଦାବନ। ତେଣୁ ଏ ବୃନ୍ଦାବନ ସଖୀ, ବୃନ୍ଦାବନର ଇଏ ତମେ ବୃନ୍ଦାବନ ରାଣୀ, ତମେ କାହିଁ ଏତେ ଦୁଃଖ କରୁଛ? ତେଣୁ ଯଦି ରାଧାରାଣୀ ପଚାରିବେ କେମିତି ବୃନ୍ଦାବନଟା ଶ୍ରେଷ୍ଠ ବୋଲି କହୁଛ, କ'ଣ ପାଇଁ ନା, ଯତ୍ ଦେବ ବିସୁତ ବଦାମ ବୁଜଲବ୍ଧ ଲକ୍ଷ୍ମୀ, କାହିଁକି ନା ଏଠି ଦେବ ବିସୁତ, ଦେବ ବିସୁତ କିଏ? କୃଷ୍ଣ ତ ଦଶଦା ସୁତ, ଦେବ ବିସୁତ କ'ଣ କହୁଛ?
ନା ନା ସିଏ ମଧ୍ୟ ଦେବକିଶୁତ, କାହିଁକି ନା ଆଚାର୍ଯ୍ୟ ଟୀକାରେ କହିଛନ୍ତି, ବୃହତ୍ ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି। ଯଶୋଦାଙ୍କର ରହିଛି ଦ୍ୱେ ନାମ୍ନି ନନ୍ଦ ଭାର୍ଯ୍ୟାୟା ଯଶୋଦା ଦେବକୀ ଇତି ଚା, ଅଥ ସକ୍ଷମ ଅଭୂତ ତସ୍ୟା ଦେବକିୟା ସୌରିଜାୟା। ବୃହତ୍ ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ନନ୍ଦ ଭାର୍ଯ୍ୟା ଯିଏକି ଯଶୋଦା, ତାଙ୍କର ଦୁଇଟି ନାମ ଥିଲା, ଗୋଟିଏ ନାମ ହେଉଛି ଯଶୋଦା ଆଉ ଗୋଟିଏ ନାମ ହେଉଛି ଦେବକୀ। ସେଇଥିପାଇଁ ସିଏ ଆମର ଯେଉଁ ସୌରୀ ସୌରୀ ଜାୟା, ସୌରୀ କହିଲେ ସୁରସେନଙ୍କର ପୁତ୍ର ବସୁଦେବ, ତାଙ୍କର ଜାୟା ତାଙ୍କର ପତ୍ନୀ ଯିଏ, ତାଙ୍କର ନାମ ହେଉଛି ଦେବକୀ। ତେଣୁ ସେ ମିତ୍ର ହୋଇଥିଲେ, ମକର ହୋଇଥିଲେ, ଆମେ ଯଦି ସମାନ ନାମ ହୋଇଗଲେ ଆମେ ତାଙ୍କୁ ମକର କରୁଛେ, ସେଭଳି ଭାବରେ ଇଏ ମଧ୍ୟ ଦେବକୀ ସିଏ ମଧ୍ୟ ଦେବକୀ, ସେଥିପାଇଁ ସେ ମକର ହୋଇଥିଲେ ବା ସଖୀ ହୋଇଥିଲେ। ତେଣୁ ଏ ଆଙ୍କର ମଧ୍ୟ ନାମ ହେଉଛି ଦେବକୀ, ଏଠି ସେଠି ଦେବୀକୁଶୁତ ବୋଲି କୁହାଗଲା। ଦେବକିଶୁତ ଯତ୍ ଦେବକିଶୁତ ପଦାମ୍ବୁଜ ଲବ୍ଧ ଲକ୍ଷ୍ମୀ, ପଦାମ୍ବୁଜ ଭଗବାନ ପାଦ ପଦ୍ମ, ଭଗବାନ ଅନ୍ୟ କେଉଁଠି ଅନ୍ୟ ଯେଉଁ ତାଙ୍କର ଧାମ ସବୁ ରହିଛି, ଅନ୍ୟ ତାଙ୍କର ରହିଛି ସ୍ଥାନ ବା ଧାମ ସବୁ ରହିଛି, ଭଗବାନ ସବୁ କେଉଁଠି ଖାଲି ପାଦରେ ଚାଲନ୍ତି ନାହିଁ ବୃନ୍ଦାବନ, ସେଥିପାଇଁ ଧନ୍ୟ ବୃନ୍ଦାବନ। ଏ ପର୍ଯ୍ୟନ୍ତ ମଧ୍ୟ ଚରଣୀ ପାହାଡ଼ ରହିଛି, ଚରଣ ଚିହ୍ନ ରହିଛି ସେଠି ଭଗବାନ ପାଦପତି, ଭଗବାନ କୌଣସି ପାଦୁକା କୌଣସି ଚପଲ ପିନ୍ଧନ୍ତି ନାହିଁ। ଅନ୍ୟ ସ୍ଥାନରେ ବୈକୁଣ୍ଠଠୁ ଆରମ୍ଭ କରି ଯେତେ ସ୍ଥାନ ସବୁ ରହିଛି ଚିତ୍ ଜଗତରେ, ସବୁଠି ତାଙ୍କର ପାଦରେ ପାଦୁକା ରହିଛି, କିନ୍ତୁ ବୃନ୍ଦାବନରେ ଯେଉଁ ଭଗବାନ ଯାଇଥିଲେ, ବୃନ୍ଦାବନରେ ଯେଉଁ ଲୀଳା କଲେ, ଭଗବାନ ପାଦରେ ପାଦୁକା ପିନ୍ଧିନଥିଲେ, ତାଙ୍କ ପାଦ ଚିହ୍ନ ସବୁଆଡ଼େ ରହିଛି, ପରିସ୍ଫୁଟ ହୋଇକି ରହିଛି। ପୃଥିବୀ ଦେବୀ ସେ ପାଦ ଚିହ୍ନକୁ କେବେ ନଷ୍ଟ କରନ୍ତି ନାହିଁ, ସେ ସବୁବେଳେ ସେଇଭଳିଆ ଶୋଭା ପାଉଥାଏ। ଧ୍ୱଜ ବଜ୍ର ଇତ୍ୟାଦି ଯେଉଁ ରହିଛି 19 ଚିହ୍ନ ରହିଛି ଭଗବାନଙ୍କ ପାଦ ପଦ୍ମରେ, ଯେଉଁ ଭଗବାନଙ୍କ ଭଗବତ୍ତା, ତଥାପିତ ଭଗବାନ ମାନେ ଦେଖେଇ ପାରିବେନି ତାଙ୍କ ପାଦରେ ସେ ଚିହ୍ନ, ଯେ ଭଗବାନ ତାଙ୍କ ପାଦ ପଦ୍ମରେ ସବୁ ଚିହ୍ନ ରହିଛି, 19 ଚିହ୍ନ ରହିଛି। ତେଣୁ ଏହିସବୁ ଚିହ୍ନ ପୃଥିବୀ ଉପରେ, ପୃଥିବୀର ଯେଉଁ ବୃନ୍ଦାବନ ଧାମରେ ଏସବୁ, ଯେମିତି ଆମର ଲଲାଟରେ ସବୁ ଚିହ୍ନ ଥାଏ, କାହାର ଲଲାଟରେ କି ଚିହ୍ନ ରହିଛି ଜଣେ, ଯେଉଁମାନେ ଲଲାଟ ପଢ଼ିପାରନ୍ତି, ଭାଗ୍ୟରେଖା ପଢ଼ିପାରନ୍ତି, ସେମାନେ କହିଦେବେ। ଆମର ଗୌରମୋହନ ପ୍ରଭୁଙ୍କ ଲଲାଟରେ ଏହା ଲେଖା ହେଇଛି, ବା ଆନନ୍ଦ ପ୍ରଭୁଙ୍କ ଲଲାଟରେ ଏହା ଲେଖା ହେଇଛି, ଯେଉଁମାନେ ପଢ଼ିପାରିବେ ସେମାନେ କହିଦେବେ। ତେଣୁ ସେହିଭଳି ଭାବରେ ଇଏ ଯେଉଁ ପୃଥିବୀ ପୃଷ୍ଠରେ ଯେଉଁ ବୃନ୍ଦାବନ ରହିଛି, ବୃନ୍ଦାବନ ଲଲାଟରେ କ'ଣ ଲେଖା ହେଇଛି, ଭଗବାନ ପାଦ ପଦ୍ମ, ପାଦ ପଦ୍ମ ଚିହ୍ନ ରହିଛି। ତେଣୁ ଲବ୍ଧ ଲକ୍ଷ୍ମୀ ଏ ଶୋଭା, ଲକ୍ଷ୍ମୀ ଏ ଶୋଭା, ଲକ୍ଷ୍ମୀ କହିଲେ ଶୋଭା, ଲକ୍ଷ୍ମୀ ସିଦ୍ଧସ୍ୱାମୀ କହୁଛନ୍ତି ଲଭି, ଲକ୍ଷ୍ମୀ କହିଲେ ଶୋଭା ସମ୍ପଦ, ଏଇନ ଶୋଭା ସମ୍ପଦ ରହିଛି, ଶୋଭା ବୃନ୍ଦାବନ ଶୋଭା, ଭଗବାନ ପାଦ ପଦ୍ମ ଯାହାକୁ ଦେଖି ଅକ୍ରୂର, ଯିଏକି ବନ୍ଦନାର ହେଉଛନ୍ତି ଆଚାର୍ଯ୍ୟ ଅକ୍ରୂର, 9 ଭକ୍ତିର ଯେଉଁ ଅଙ୍ଗ ରହିଛି, ତା ଦେହରେ ଗୋଟିଏ ଗୋଟିଏ ଅଙ୍ଗରେ ଗୋଟିଏ ଗୋଟିଏ ଆଚାର, ଆମେ ଆଜି ପାଠ କରୁଥିଲେ ଭକ୍ତିର ସାମଗ୍ରୀ ସିନ୍ଧୁ ପ୍ରଥମ ପୂର୍ବ ବିଭାଗ 14 ଅଧ୍ୟାୟରେ ବର୍ଣ୍ଣନା କରି ଭକ୍ତିର ମହାତ୍ମା ବିଷୟରେ ବର୍ଣ୍ଣନା କରାଯାଇଛି, 9 ଅଙ୍ଗ ରହିଛି, ସେ ବିଷୟରେ ବର୍ଣ୍ଣନା 9 ଅଙ୍ଗରୁ ଅକ୍ରୂରସ୍ତୁ ଅଭିବନ୍ଦନେ, ଅକ୍ରୂର ହେଉଛନ୍ତି ବନ୍ଦନାର ଆଚାର୍ଯ୍ୟ, ଯେତେବେଳେ ସେ ଆସୁଛନ୍ତି ମଥୁରାରୁ ବୃନ୍ଦାବନକୁ, ବୃନ୍ଦାବନ ଯେତେବେଳେ ଦେଖିଦେଲେ ଭଗବାନଙ୍କ ପାଦପଦ୍ମ ଚିହ୍ନ, ସେ ରଥରୁ ଡେଇଁ ପଡ଼ିଲେ, ପାଦପଦ୍ମ ଚିହ୍ନ ରହିଛି, ଭାବ ବିଭଳ ହେଇ ଗଦଗଦ ହେଇକି କନ୍ଦନ କରିବା ପାଇଁ ଆରମ୍ଭ କଲେ। ଯଦିଓ ସେ ମନ୍ତ୍ରୀ ବିରାଟ ବଡ଼ ପୋଷ୍ଟରେ ଅଛନ୍ତି, ସାଧାରଣ ନୁହଁ ମନ୍ତ୍ରୀ ସିଏ, ବିଶ୍ୱନାଥ ମନ୍ତ୍ରୀ, କିନ୍ତୁ ଏତେ ବଡ଼ ପୋଷ୍ଟରେ ଥାଇକି ମଧ୍ୟ ଚିନ୍ତା କଲେଣି କଳ ଅକ୍ରୂର କଂସ କ'ଣ ଭାବିବ, କଂସ ଯଦି ଚିନ୍ତା କରିବ ମୁଁ ଏ କୃଷ୍ଣଙ୍କୁ ଭଲ ପାଉଛି ବୋଲି, କୃଷ୍ଣଙ୍କର ପାଦ ପୂଜା କରୁଛି, କଂସ ମଧ୍ୟ ହତ୍ୟା କରିଦେବୁ, ସେ କଥା ଚିନ୍ତା କରିପାରିଲେ ନାହିଁ। ଦଶମ ସ୍କନ୍ଧ 38 ଅଧ୍ୟାୟରେ କଥା ଆସିବ, 38 ନା କେଉଁ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି, ଏ କଥାଟି ରହିଛି। ଇଏ ହେଉଛି ଅକ୍ରୂର, ଅକ୍ରୂର ଭଗବାନଙ୍କ ପାଦପଦ୍ମ ଦେଖି ଭାବ ବିଭଳ ହେଇ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ। ବୃନ୍ଦାବନରେ ଯେଉଁ ରଜ ରହିଥିଲା, ବ୍ରଜରଜ ସବୁ ପଦ୍ମାର୍ତ୍ତ ହୋଇଗଲା, ଓଦା ହୋଇଗଲା, କାଦୁଅ ହୋଇଗଲା, ଏଭଳି ଭାବରେ ରହିଛି, ବହୁତ ପ୍ରସିଦ୍ଧ ଶ୍ଳୋକ ରହିଛି। ଯାହା ହଉ, ଆମର ତ କେହି ଶ୍ଳୋକ ବାଲା ନାହାନ୍ତି, ତେଣୁ ଆମେ କହିବା ନା ଏତେ। ତେଣୁ ଇଏ ଯେଉଁ ବୃନ୍ଦାବନ ରଜ ପଦ ଭଗବାନ ପାଦପଦ୍ମ ରହିଛି, ପରିସ୍ଫୁଟ ହେଉଛି, ସୁନ୍ଦର ଶୋଭା ପାଉଛି ଭଗବାନଙ୍କ ପାଦପଦ୍ମ। ତେଣୁ ଯଦି ଦେବକୀ ସୁତ ପଦାମୃତ ଲବ୍ଧ ଲକ୍ଷ୍ମୀ, ଇଏ ଶୋଭା ବୃନ୍ଦାବନ ଶୋଭା ହେଉଛି ଏଇଟା ଭଗବାନ ତାଙ୍କ କ'ଣ କେବଳ କୌଣସି ପରିତ୍ରାଣ କୌଣସି ପାଦୁକା ନ ପିନ୍ଧି ଭଗବାନ ନିଜ ପାଦରେ ଚାଲନ୍ତି ବୃନ୍ଦାବନରେ। ବୃନ୍ଦାବନ ଯଦିଓ ବହୁତ ବିଭିନ୍ନ ପ୍ରକାର କଣ୍ଟା ଫଣ୍ଟା ଥାଇପାରେ, କଣ୍ଟା ଗଛ ଆଜିକାଲି ବହୁତ କଣ୍ଟା ଗଛ ହୋଇଗଲାଣି, କିନ୍ତୁ ଭଗବାନ ଯେଉଁ ଖାଲି ପାଦରେ ଚାଲନ୍ତି ଭଗବାନ, ଭଗବାନ ରାମଚନ୍ଦ୍ର ମଧ୍ୟ ସେଇଭଳି ଭାବରେ ତାଙ୍କର ଖାଲି ପାଦରେ ଚାଲିଥିଲେ, ବନରେ ଯେଉଁ ଯାଇଥିଲେ ଚପଲ ପିନ୍ଧିନଥିଲେ। ବର୍ଣ୍ଣନା କରାଯାଇଛି ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ଯେଉଁ ଗୋଟିଏ ଶ୍ଳୋକ ରହିଛି ତା ଦେହରେ ବର୍ଣ୍ଣନା କରାଯାଇଛି ଭଗବାନ ପାଦପଦ୍ମ କେତେ କୋମଳ ପାଦପଦ୍ମ। ଏମିତିକି ସୀତାରାଣୀ ଯେତେବେଳେ ସେ ପାଦପଦ୍ମକୁ ଟିକିଏ ସମ୍ଭାବନ କରନ୍ତି ସେତେବେଳେ ମଧ୍ୟ ତାଙ୍କୁ କଷ୍ଟ ଲାଗେ, କେତେ କୋମଳ ପାଦ ଭଗବାନଙ୍କର ରାମଜୀଙ୍କର। ତେଣୁ ଇଏ ଦେବକୀ ସୁତ କହିଲେ ସେଇ ଯଶୋଦା ସୁତ, ନନ୍ଦ ସୁତ, କୃଷ୍ଣ, ଏଠି ତାଙ୍କର ଭାବ ପରିଷ୍କାର ହୋଇଯାଇଛି, ଭାବ ଛପେଇ ପାରିଲେ ନାହିଁ ଦେବକୀ ସୁତ ବୋଲି କହିଦେଲେ। ଦେବକୀ ସୁତ ମଧ୍ୟ ଇଏ ମଧ୍ୟ ହେବେ ଯିଏ ଇଏ ତ ରୋହିଣୀ ସୁତ, ବଳରାମ ହେଉଛି ରୋହିଣୀ ସୁତ। ତେଣୁ କୃଷ୍ଣ ଏଠି ତାଙ୍କର ଭାବ ପ୍ରକାଶ ପାଇଗଲା ଦେବକୀ ସୁତ, ଯଦିଓ ଚାହୁଁଥିଲେ ଗୋପନ ରଖିବା ପାଇଁ କିନ୍ତୁ ଭାବ ପ୍ରକାଶ ପାଇଗଲା, ଦେବକୀ ସୁତ ପାଟିରୁ ବାହାରି ପଡ଼ିଲା, ତାଙ୍କର ଭାବ ପ୍ରକାଶ ହୋଇଗଲା। ତେଣୁ ଦେବକୀ ସୁତ ପଦାମ୍ବୁଜ ଲବ୍ଧ ଲକ୍ଷ୍ମୀ, ଏଭଳି ଲବ୍ଧ ଲବ୍ଧ ହୋଇଛନ୍ତି ଲକ୍ଷ୍ମୀ ପ୍ରାପ୍ତ ହୋଇ ସ୍ୱଭାବ ପ୍ରାପ୍ତ ହୋଇଛନ୍ତି ବୃନ୍ଦାବନ, ସେ ବୃନ୍ଦାବନ ତୁମେ ବାସ କରୁଛ, ତୁମେ ବୃନ୍ଦାବନର ରାଣୀ, ବୃନ୍ଦାବନ ମାଲକାଣୀ, କାହିଁକି ମନ ଦୁଃଖ କରୁଛ ଚକ୍ଷୀ, ଲଳିତା ଦେବୀ କହୁଛନ୍ତି। ତେଣୁ ଦେଖ ବର୍ତ୍ତମାନ ଆମେ ଯିବା ସେଠିକି, କ'ଣ ଚାଲିଛି ସବୁ ଲୀଳା, ଆମେ ଯିବା, ଚାଲ ଯିବା ଦେଖିବା ସେଠି କ'ଣ ହେଉଛି। ମାନେ ଦେଖିପାରୁଛନ୍ତି ତାଙ୍କର ମନ ନେତ୍ରରେ ଯେ ଭଗବାନ ଯେଉଁ ଯାଉଛନ୍ତି, ଗୋଚାରଣ କରୁଛନ୍ତି, ବେଣୁ ବାଦନ କରୁଛନ୍ତି, ସେଠି କୁହାହେଉଛି ଗୋବିନ୍ଦ ବେଣୁ ମନୁମତ୍ତ ମୟୂର ନୃତ୍ୟମ। ଯେତେବେଳେ ଭଗବାନ ବେଣୁବାଦନ କରୁଛନ୍ତି, ଭଗବାନ ଶରୀରର ରଙ୍ଗ ହେଉଛି ଘନ ନୀଳ, ଏବଂ ସେ ବେଣୁବାଦନ କରୁଛନ୍ତି, କୋକିଳମାନେ ଭାବୁଛନ୍ତି କ'ଣ, କୋଇଲ ମୟୂର ମୟୂରମାନେ ଭାବୁଛନ୍ତି କ'ଣ ନା ମେଘ, ମେଘରେ ଭଗବାନ ଯେଉଁ ବେଣୁନାଦନ କରୁଛନ୍ତି ଘଡ଼ଘଡ଼ି ଭଳି ତାଙ୍କୁ ଲାଗୁଛି, ମେଘ ଆସିଗଲେ ଘଡ଼ଘଡ଼ି ସହିତ ମେଘ ଆସିଗଲେ ଭଳିଆ ତାଙ୍କୁ ଲାଗୁଛି। ଭଗବାନଙ୍କ ରୂପ ଯେଉଁ ରହିଛି ମେଘ ରୂପ ଭଳି ରହିଛି ଶ୍ୟାମ ଘନ, ଆମର ଗୋଟେ ଗୀତ ଅଛି ନାହିଁ, କହେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁବନ, ଏଇ ଗୀତରେ ଅଛି ସୁନ୍ଦର ସୁନ୍ଦର ଶ୍ୟାମ ଘନ, ଶ୍ୟାମ ଘନ ରୂପ ଭଗବାନଙ୍କ କେତେ ସୁନ୍ଦର ରୂପ। ତେଣୁ ମୟୂର ଯେତେବେଳେ ଦେଖିଦେଉଛି ସେ ନୃତ୍ୟ କରୁଛି, ସେ ପାଗଳ ହେଇଛି, ମଦମତ୍ତ ବୋଲି କୁହାଯାଉଛି, ଗୋବିନ୍ଦ ବେଣୁ ମନୁମତ୍ତ ମୟୂର ନୃତ୍ୟ, ମତେ ସେ ପାଗଳ ହୋଇଯାଉଛି ମୟୂର ଭଗବାନ ରୂପ ଦେଖି, ସେଥି ମେଘକୁ ଦେଖି ପାଗଳ ହୋଇଯାଏ, ନୃତ୍ୟ କରେ ସେଥିପାଇଁ ନୃତ୍ୟ କରେ ସେ ମୟୂର। ତେଣୁ ଭଗବାନ ଯେତେବେଳେ ଯାଉଛନ୍ତି ବେଣୁ ବାଦନ କରୁଛନ୍ତି, ଗୋବିନ୍ଦ ବେଣୁ ଗୋବିନ୍ଦ ଗୋବିନ୍ଦ ଶବ୍ଦ ବ୍ୟବହାର କରାଗଲା, କାହିଁକି ଗୋବିନ୍ଦ ସମସ୍ତଙ୍କର ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି, ସେ ଗୋବିନ୍ଦ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବେ, ଗାଭୀମାନଙ୍କୁ ଏବଂ ସମସ୍ତ ଇନ୍ଦ୍ରିୟମାନଙ୍କୁ ସେ ଆନନ୍ଦ ପ୍ରଦାନ କରୁ, ସେଥିପାଇଁ ତାଙ୍କର ନାମ ହେଉଛି ଗୋବିନ୍ଦ। ତେଣୁ ଗୋବିନ୍ଦ ବେଣୁ ଭଗବାନ ବେଣୁ ବାଦନ କରୁଛନ୍ତି, ଏଇଟାକୁ ଦେଖି ଶୁଣିକିରି ଦେଖିକିରି ଭଗବାନଙ୍କ ରୂପ ମେଘ ଭଳି ରହିଛି, ଘନ ଘନ ମେଘ ଶ୍ୟାମ ଘନ, ଏବଂ ସେ ଯେଉଁ ବେଣୁବାଦନ କରୁଛନ୍ତି ଘଡ଼ଘଡ଼ି ଭଳି ଶବ୍ଦ ହେଉଛି ତାଙ୍କୁ, ମୟୂରମାନେ ଏଇଠି ଭାବୁଛନ୍ତି ଇଏ ଆମର ମେଘ ଆସିଗଲେ କ'ଣ ଘଡ଼ଘଡ଼ି ସହିତ ମେଘ ଆସିଗଲେ, ତେଣୁ ମତ ହୋଇଯାଉଛନ୍ତି ସେମାନେ, ପାଗଳ ହୋଇଯାଉଛନ୍ତି ମୟୂରମାନେ ନୃତ୍ୟ କରୁଛନ୍ତି। ମୟୂରମାନେ ନୃତ୍ୟ କ'ଣ ତାଙ୍କ ପୁଚ୍ଛ ସବୁ ରହିଛି, ପିଛ ସବୁ ରହିଛି, ପିଛ ଖୋଲିଯିବ ପୁରା, କେତେ ସୁନ୍ଦର ଭଗବାନ ସୃଷ୍ଟି କରିଛନ୍ତି ମୟୂର ପିଛ ରହିଛି, କେତେ ସୁନ୍ଦର ଦେଖିବା ପାଇଁ। ତେଣୁ ଜଣେ ଆଚାର୍ଯ୍ୟ କହୁଛନ୍ତି ଯେତେବେଳେ ନୃତ୍ୟ କରୁଛନ୍ତି ମୟୂରମାନେ, ଭଗବାନ ମଧ୍ୟ ନୃତ୍ୟ କରୁଛନ୍ତି, ଭଗବାନ ମଧ୍ୟ ମୟୂର ମୟୂର ଭଳି ନୃତ୍ୟ କରୁଛନ୍ତି ଭଗବାନ। ମୟୂର ଯେଉଁ ନୃତ୍ୟ କରୁଛି ସେ କେଉଁଠୁ ଶିଖିଲା, ସେ ଭଗବାନଙ୍କଠୁ ଶିଖିଲା, ଜନ୍ମାଦେଶ ଯଥ ସବୁକିଛି ଭଗବାନଙ୍କଠାରୁ ଆସୁଛି ନୃତ୍ୟ, ଅଖିଳ ନୃତ୍ୟ ଗୁରୁ ଆମେ ଶୁଣୁଥିଲେ ଯେଉଁ ରହିଛନ୍ତି କାଳିଆଦମନ ଲୀଳାରେ, ଅଖିଳ ଗୁରୁ ଅଖିଳାଦି ଗୁରୁ ସିଏ ନନର୍ଥ ଭଗବାନ ନୃତ୍ୟ କଲେ, ସବୁଥିରେ ଗୁରୁ ହେଉଛନ୍ତି ସିଏ ଜଗତ ଗୁରୁ ସିଏ। ତେଣୁ ମୟୂରମାନେ ଯେଉଁ ନୃତ୍ୟ କରୁଛନ୍ତି ତାଙ୍କ ନୃତ୍ୟ ଦେଖି ଭଗବାନ ମଧ୍ୟ ନୃତ୍ୟ କରୁଛନ୍ତି। ଚାରିପଟେ ମୟୂର ରହିଯାଇଛନ୍ତି, ମଝିରେ କୃଷ୍ଣ ନୃତ୍ୟ କରୁଛନ୍ତି। ମୟୂରମାନେ ଯେଉଁଭଳି ନୃତ୍ୟ କରୁଛନ୍ତି ସେମାନେ ମଧ୍ୟ ଭଗବାନ ମଧ୍ୟ ନୃତ୍ୟ କରୁଛନ୍ତି, ବେଣୁ ନାଦକ ନୃତ୍ୟ କରୁଛନ୍ତି। ତେଣୁ ମୟୂରମାନେ ପାଗଳ ହୋଇଯାଉଛନ୍ତି, ତାଙ୍କର ମତ ବୋଲି କୁହାଗଲା, ମତ ପାଗଳ ହୋଇଗଲେ। ଭଗବାନ ରୂପ ଦେଖି ଭଗବାନଙ୍କର ଶବ୍ଦ ବଡ଼ ବଡ଼ ଶବ୍ଦ ରହିଛି, ବେଣୁ ନାଦ ଶୁଣି ସେମାନେ ପାଗଳ ହୋଇ ନୃତ୍ୟ କରୁଛନ୍ତି, ମତ ହୋଇକି ନୃତ୍ୟ କରୁଛନ୍ତି। ତେଣୁ ଜଣେ ଆଚାର୍ଯ୍ୟ କହୁଛନ୍ତି କୃଷ୍ଣଙ୍କ ନୃତ୍ୟ ଦେଖି ଆମେ ଯଦି ମନେକର ଆମ ଆଗରେ ଜଣେ ଆସିବ, ଆମେ ତାଙ୍କର ବି କଳା ପ୍ରଦର୍ଶନ କଲେ, ରାଜାଙ୍କ ଆଗରେ ଜଣେ କଳା ପ୍ରଦର୍ଶନ କଲେ, ତାହେଲେ କ'ଣ କରିବେ ରାଜା, କ'ଣ କରିବେ କୁହନ୍ତୁ ଗଭର୍ଣ୍ଣମେଣ୍ଟରୁ। ଜଣେ ଜଣେ ତାଙ୍କର କଳା ତାଙ୍କର କିଛି ରହିଛି, ବହୁତ ସୁନ୍ଦର ସୁନ୍ଦର ତାଙ୍କର ଟ୍ୟାଲେଣ୍ଟ ରହିଛି, ବହୁତ ମେଧା ରହିଛି, ସେ ପ୍ରଦର୍ଶନ କଲେ ରାଜା ପାଖକୁ ଯାଇକି, ପ୍ରଧାନମନ୍ତ୍ରୀ ପାଖକୁ ଯାଇକି ପ୍ରଦର୍ଶନ କଲେ, କ'ଣ ହେବ ପୁରସ୍କାର ଦେବେ। ତେଣୁ ଇଏ ମୟୂର ରାଜ ଯିଏ ରହିଛନ୍ତି, ମୟୂର ରାଜ ସେ କ'ଣ କଲେ ନା ପୁରସ୍କାର ଦେଲେ, କ'ଣ ତାଙ୍କର ଗୋଟେ ପୁଚ୍ଛ କାଢ଼ିକି ଦେଇଦେଲେ। ତେଣୁ ଭଗବାନ ପୁରସ୍କାର ପାଇ ଭଗବାନ ମଧ୍ୟ ବହୁତ ଆନନ୍ଦିତ ହେଇ ସେ ପୁଚ୍ଛକୁ ନେଇକି ଲଗାଉଛନ୍ତି ତାଙ୍କର ମଥାରେ, ତାଙ୍କର ଯେଉଁ ରହିଛି ମଥାରେ ପଗଡ଼ି ରହିଛି ମଥାରେ ଲଗାଉଛନ୍ତି। ପୁରସ୍କାର ପ୍ରାପ୍ତ ହେଲେ ଖୁସିରେ ଆନନ୍ଦରେ ଲଗାଉଛନ୍ତି, ଏଇଟା କହନ୍ତି କେତେ ଜଣ କାହିଁକି ମୟୂର ପୁଚ୍ଛ ଲଗେଇଲେ, ଏ ହେଉଛି କାରଣ, ଏଇଠୁ ରହିଛି ସବୁ କିଛି ପାଇବା ଉତ୍ତର ଏଇ ଭାଗବତରୁ ରହିଛି। ଭାଗବତ ଶାସ୍ତ୍ର ଭଳି ଆଉ କ'ଣ ଶାସ୍ତ୍ର ନାହିଁ, ସବୁ ତା'ର ଯେଉଁ ରହିଛି ଶ୍ଳୋକ ରହିଛି, ଶ୍ଳୋକ ଭିତରେ ପ୍ରବେଶ କଲେ ବହୁତ କଥା ଆସିବ। ଯେଉଁ ନୃତ୍ୟ କରୁଛନ୍ତି, ନୃତ୍ୟ କଲାବେଳେ ଯେଉଁ ପୁଚ୍ଛ ପଡ଼ିଯାଉଛି, ମାନେ ସେ ମୟୂର ରାଜ ଯିଏ ରହିଛନ୍ତି ସେ କୃଷ୍ଣଙ୍କର ନୃତ୍ୟ ଦେଖି ଖୁସି ହୋଇଗଲେ, ଯେଉଁ ରହିଛି ଫିଲ୍ମରେ ଗୋଟେ ରହିଛି, କ'ଣ ରହିଛି ସେଇଟା ମୁଗାମ ଖୁସି, ସେଇଭଳି ଭାବେ ମୟୂର ରାଜ କହୁଛନ୍ତି ହଁ ବହୁତ ପ୍ରସନ୍ନ ହୁଏ, ଇଏ ଲୋ ତୁମର କ୍ୟା ତୁମର ତୁମର ନୃତ୍ୟକା ପୁରସ୍କାର ଲୋ କହିକିରି ମୟୂର ରାଜ କ'ଣ କରୁଛନ୍ତି ନା ଗୋଟେ ପୁଚ୍ଛକୁ ଦେଇ ଦେଉଛନ୍ତି। ତେଣୁ ଭଗବାନ ମଧ୍ୟ ପୁରସ୍କାର ପାଇଁ ବହୁତ ନୋବେଲ ପ୍ରାଇଜ୍ ଭଳି ତାଙ୍କୁ ଲାଗିଲା, ନୋବେଲ ପ୍ରାଇଜ୍, ନୋବେଲ ପ୍ରାଇଜ୍ ଜଣେ ପାଇଲା ମାନେ କେତେ ତାଙ୍କର ସବୁ ପ୍ରଶଂସା ହେଉଛି, କେତେ ତାଙ୍କୁ ସମ୍ମାନ ଦିଆଯାଉଛି, କେତେ କ'ଣ ତାଙ୍କର ନ୍ୟୁଜ୍ ବାହାରୁଛି, କେତେ ତାଙ୍କ ପ୍ରଶଂସା ହେଉଛି। ଭଗବାନ ଆଜି ସେଇଭଳି ଭାବରେ ଭାବୁଛନ୍ତି, ମୟୂର ରାଜ ମୋତେ ଦେଲେ ଗୋଟେ ପୁରସ୍କାର ଦେଲେ, ମୟୂର ପୁଚ୍ଛକୁ ଦେଲେ, କିନ୍ତୁ ଭଗବାନ ତାଙ୍କର ମୟୂର ପୁଚ୍ଛକୁ ଧାରଣ କରୁଛନ୍ତି, ଅନ୍ୟ କୌଣସି ଭଗବାନ ମୟୂର ପୁଚ୍ଛ ଧାରଣ କରନ୍ତି ନାହିଁ। ଏମିତିକି ଯଦିଓ ଭଗବାନ ସେହି ସ୍ୱୟଂ ଭଗବାନ ଆସିଲେ ମହାପ୍ରଭୁ ରୂପରେ, ମହାପ୍ରଭୁ ମଧ୍ୟ ମୟୂର ପୁଚ୍ଛ ଦେବା କଥା ନୁହଁ, ଆମେ ସେଦିନ କହିଛୁ ସେ କଥା, ତେଣୁ ଆଉ କହିବା ନାହିଁ ଏତେ କଥା ସବୁବେଳେ। ତେଣୁ କେବଳ କୃଷ୍ଣ ହିଁ ମୟୂର ପୁଚ୍ଛ ଧାରଣ କରନ୍ତି, ନୋବେଲ ପ୍ରାଇଜ୍ ସେ ପାଇଲେ, ମୟୂରମାନଙ୍କର ନୋବେଲ ପ୍ରାଇଜ୍ ପାଇଛନ୍ତି, ସେଟାକୁ ଦେଖାଉଛନ୍ତି। ଏ ପ୍ରଶ୍ନ ସବୁ ପଚାରନ୍ତି କାହିଁକି ମୟୂର ପୁଚ୍ଛକୁ ଧାରଣ କରନ୍ତି, ଏଇଠି ମୟୂର ଦେଇଛନ୍ତି ପୁରସ୍କାର ଦେଇଛନ୍ତି, ଭଗବାନ ନୃତ୍ୟରେ ଖୁସି ହେଇ ତାଙ୍କୁ ପୁରସ୍କାର ନୋବେଲ ପ୍ରାଇଜ୍ ଦିଆଯାଇଛି, ତେଣୁ ସେ ନୋବେଲ ପ୍ରାଇଜ୍କୁ ଧାରଣ କରିଛନ୍ତି ଭଗବାନ। ତେଣୁ ଏଇ ଯେଉଁ ନୃତ୍ୟ ହେଉଛି, ଏଇସବୁ ଚାଲିଛି, ଏ ଲୀଳା ସବୁ ଚାଲିଛି, ଅନ୍ୟମାନେ ଦେଖିପାରୁନାହାନ୍ତି, ମୟୂରମାନେ ଘେରି ଯାଇଛନ୍ତି, ଭଗବାନ କୃଷ୍ଣ ରହିଯାଇଛନ୍ତି ଭିତରେ, ତେଣୁ ଅନ୍ୟମାନେ ଦେଖିପାରୁନାହାନ୍ତି ବୃନ୍ଦାବନରେ ଯେଉଁ ଲୀଳା ଚାଲିଛି। ତେଣୁ କ'ଣ ହେଲା, ତେଣୁ ପ୍ରେକ୍ଷାଦୃଶ୍ୟାନୁ ଅବରତା ଅନ୍ୟ ସମସ୍ତ ସତ୍ତ୍ୱମ୍, ଏଇ ଯେଉଁ ରୂପ, ଏଇ ଯେଉଁ ଲୀଳା ସବୁ ଚାଲିଛି, ଏଇଟାକୁ ଦେଖିବା ପାଇଁ ପ୍ରେକ୍ଷ, ଏଇଟା ହେଉଛି ପ୍ରକୃତ ଦେଖିବା କଥା, ପ୍ରକୃଷ୍ଟ ରୂପେଣ ଇକ୍ଷଣ କରିବା କଥା ପ୍ରେକ୍ଷ, ଏଇଟା ହେଉଛି ଦେଖିବା ଦର୍ଶନ ଯୋଗ୍ୟ। ଏ ଚକ୍ଷୁ ପ୍ରଥମେ କୁହାଗଲା ନା, ଚକ୍ଷୁ ଯେଉଁମାନଙ୍କର ଅକ୍ଷୁଣତା ବିଧମ ନ ପରମ ବିଧମ, ଯେଉଁମାନଙ୍କର ଅକ୍ଷି କାଳି ଚକ୍ଷୁ ଯେଉଁମାନଙ୍କର ରହିଛି, ତାଙ୍କର ହେଉଛି ଶ୍ରେଷ୍ଠ ଫଳ ହୋଇଛି, ଆଠଠାରୁ ଉନ୍ନତ ଫଳ କିଛି ନାହିଁ ନା ପରମ ବିଧମ। ତେଣୁ ଭଗବାନ ଯେହେତୁ ମୟୂରମାନେ ଚାରିଆଡ଼େ ଘେରି ଯାଇଛନ୍ତି, ମଝିରେ କୃଷ୍ଣ ନୃତ୍ୟ କରୁଛନ୍ତି, ବେଣୁବାଦନ କରୁଛନ୍ତି, ଅନ୍ୟମାନେ ଦେଖିପାରୁନାହାନ୍ତି, ତେଣୁ କ'ଣ ହେଉଛି ନା ପ୍ରେକ୍ଷ ଏଇ ଲୀଳାକୁ ଦେଖିବା କଥା, ତେଣୁ ସେମାନେ କ'ଣ କହୁଛନ୍ତି ଅଦ୍ରିଶାନୁ, ଅଦ୍ରି ଯେଉଁ ରହିଛି ଗୋବର୍ଦ୍ଧନ ଇତ୍ୟାଦି ଯେଉଁ ପାହାଡ଼ ସବୁ ରହିଛି, ଜୟ ଶ୍ରୀ ସୀତାରାମ ହନୁମାନ ଯୋଗୀ, ତାର ଉପରକୁ ଚାଲି ଯାଉଛନ୍ତି, ଅଦ୍ରିଶାନୁ ଦେଖିବେ ଭଗବାନ ରୂପ ଦେଖିପାରିବେ, ତେଣୁ ସବୁ ଚଢ଼ିଯାଉ ସବୁ ପାହାଡ଼ ଉପରକୁ ଚଢ଼ିଯାଉଛନ୍ତି, ପଶୁପକ୍ଷୀମାନେ ସବୁ ଚଢ଼ିଯାଉଛନ୍ତି, ଅନ୍ୟମାନେ ଯେଉଁ ରହିଛନ୍ତି ଆଦିଶାନୁ ଅବରତା ଅନ୍ୟ, ତେଣୁ ଅନ୍ୟ ସମସ୍ତ କାମ ବନ୍ଦ କରିଦେଲେ, ଅନ୍ୟ ସମସ୍ତ କାମ କି ଯାହାର କ'ଣ ସବୁ ବିଭିନ୍ନ ପ୍ରକାର ଖାଦ୍ୟ ଗ୍ରହଣ କରୁଥିଲେ ବା ଯାହା କରୁଥିଲେ ସବୁ ବନ୍ଦ କରିଦେଲେ, କି କଥା କହୁଥିଲେ, ଯେଉଁ ପକ୍ଷୀମାନେ ଚର୍ଚ୍ଚା ହେଉଥିଲେ ସବୁ ବନ୍ଦ ହୋଇଗଲା। ଅବରତା ଅନ୍ୟ ସମସ୍ତ ସତ୍ତ୍ୱ, ସମସ୍ତ ସତ୍ତ୍ୱ କହିଲେ ଯେତେ ଜୀବ ଅଛନ୍ତି ବୃନ୍ଦାବନରେ, ଯେତେ ଜୀବ ସବୁ ରହିଛନ୍ତି ସେମାନେ ସବୁ ପଶୁପକ୍ଷୀ ଇତ୍ୟାଦି ଜଙ୍ଗମ କଥା କୁହାଯାଉଛି, ସେମାନେ ସବୁ ଅଦ୍ରିଶାନୁ ଅବରତା, ଅଦ୍ରିଶାନୁ ଅଦ୍ରିର ଉପରକୁ ଚାଲିଯାଇଛନ୍ତି, ଏବଂ ସେଇଠି ସେମାନେ ଭଗବାନଙ୍କ ରୂପକୁ ଦେଖୁଛନ୍ତି, ଲୀଳାକୁ ଦେଖୁଛନ୍ତି। ଅବରତ ଅନ୍ୟ ସମସ୍ତ ସତ୍ୱମ, ଅନ୍ୟ ସମସ୍ତ କାମ ବନ୍ଦ କରିଦେଇଛନ୍ତି, ଅନ୍ୟ କୌଣସି କାମ କେବଳ ସବୁ ଦେଖୁଛନ୍ତି ସେ। ଅକ୍ଷୁଣତା ଫଳମ୍ବିଦମ ନ ପରମ ବିଧାମ, ଏଇ ଚକ୍ଷୁ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ଏଇଟା ଶ୍ରେଷ୍ଠ ଫଳ ହେଉଛି ଭଗବାନଙ୍କ ରୂପ, ଏ ଲୀଳାକୁ ଦେଖିବା। ତେଣୁ ସୁଖଦେବ ଗୋସ୍ୱାମୀ ଏଭଳି ବର୍ଣ୍ଣନା କରୁଛନ୍ତି, ଆମେ ସେଠି ନଥିଲେ ମଧ୍ୟ ସୁଖଦେବ ଗୋସ୍ୱାମୀ ସେଇଠି ରହିକରି ହେଉଛି କ'ଣ, ଏ କମେଣ୍ଟରେ ଦିଆ ହେଉଛି କ'ଣ, ଯେଉଁ କ'ଣ କହନ୍ତି ସେଇଟାକୁ ଆଖୁ ଦେଖା ବିବରଣ, ଆଖୁ ଦେଖା ସେମାନେ ଦେଖୁଛନ୍ତି, ସୁଖଦେବ ଗୋସ୍ୱାମୀ ଆଖୁ ଦେଖା ବିବରଣ ଦେଉଛନ୍ତି, ଆମେ ମଧ୍ୟ ତାଙ୍କଠାରୁ ମଧ୍ୟ ଆମେ ମଧ୍ୟ ଦେଖିପାରିବା। ଏଇ ଯେଉଁ ରହିଛି ଶ୍ଳୋକ, ତା ଭିତରେ ଯଦି ପ୍ରବେଶ କରିବା ଆମେ ମଧ୍ୟ ସେ ରୂପକୁ ଦେଖିପାରିବା। ଭଗବାନ ଏଠାରେ ଅପସ୍ଥିତ ରହିଛନ୍ତି, ଏଇ ଶ୍ଳୋକ ମାଧ୍ୟମରେ ଭଗବାନ ରହିଛନ୍ତି, ଏ ଭଗବାନ ସୁନ୍ଦର ମୁଖ ବୋଲି କୁହାଯାଏ, ବର୍ଣ୍ଣନା କରାଯାଏ। ତେଣୁ ଏଠି ମଧ୍ୟ ଭଗବାନ ରହିଛନ୍ତି, ଏ ଶ୍ଳୋକକୁ ଯଦି ଆମେ ଠିକ୍ ଭାବରେ ଶୁଣିବା, ଠିକ୍ ଭାବରେ କହିପାରିବା, ତ ଏଠି ମଧ୍ୟ ଭଗବାନ ସେ ଲୀଳାକୁ ଦେଖିପାରିବା। ତେଣୁ ଅନ୍ୟ ସମସ୍ତ ସତ୍ତ୍ୱମ, ଅନ୍ୟ ସମସ୍ତ ସତ୍ତ୍ୱର ବହୁତ ପ୍ରକାର ଅର୍ଥ ରହିଛି, ଉପରିତାନି, ଏଠି ଆମର ଅବରତ ବୋଲି କୁହାଯାଇଛି, ଶ୍ରୀଦେଶ୍ୱରୀ କହୁଛନ୍ତି ଉପରତ। ତେଣୁ ଉପରତାନି, ଉପରତ କ୍ରିୟାନି, ସମସ୍ତ କାମକୁ ବନ୍ଦ କରିଦେଇଛନ୍ତି, ଆଉ କିଛି ନାହିଁ, କେବଳ ଭଗବାନ ଦର୍ଶନ କରୁଛନ୍ତି। ତେଣୁ ସମସ୍ତାନି ସତ୍ତ୍ୱାନି, ଯେତେ ଜୀବ ଅଛନ୍ତି ବୃନ୍ଦାବନରେ ଥିଲେ ସମସ୍ତେ ଯାଇ ଏ ରୂପକୁ ଦର୍ଶନ କରୁଛନ୍ତି। ପ୍ରଖ୍ୟାଦି ପ୍ରଖ୍ୟାତ ଅଦ୍ରି ସାନୁ ଅବରତା, ଅନ୍ୟ ସମସ୍ତ ସତ୍ତ୍ୱମ, ଆମ ଜୀବ ଗୋସ୍ୱାମୀ ମଧ୍ୟ ସୁନ୍ଦର ଇଏ ଦେଇଛନ୍ତି, ଆମର ସମୟ ଅଛି ତ, ଜୀବ ଗୋସ୍ୱାମୀ ବହୁତ ସୁନ୍ଦର ଭାବରେ କହିଛନ୍ତି ସେଇଟା, ଅନ୍ୟ ସମସ୍ତ ସତ୍ତ୍ୱ, ହଁ ଅନ୍ୟ ସମସ୍ତ ସତ୍ତ୍ୱରେ ସେ କହୁଛନ୍ତି ବିଶୁଦ୍ଧ ସତ୍ତ୍ୱ, ବିଶୁଦ୍ଧ ସତ୍ତ୍ୱ ହେଉଛି ବିଶୁଦ୍ଧ ସତ୍ତ୍ୱ କଥା। ବୃନ୍ଦାବନ ହେଉଛି ସେ, ସେଠି ଗୁଣର ପ୍ରଭାବ ନଥାଏ, ଗୁଣର ପ୍ରଭାବ ସେଠି ନଥାଏ, ସେଠି ଶୁଦ୍ଧ ସତ୍ତ୍ୱ ସ୍ତର। ସତ୍ୱଂ ବିଶୁଦ୍ଧମ ବସୁଦେବ ଶବ୍ଦିତମ ଯତ୍ ଇଯେ ତତ୍ର ପୁମାନ ଅପାବୃତା ସତ୍ୟେଚ ତସ୍ମିନ୍ ଭଗବାନ ବାସୁଦେବେ ହି ଅଧ୍ୟକ୍ଷ ମେ ନମସା ବିଧିୟତେ। ବସୁଦେବ ସ୍ତର, ଶୁଦ୍ଧ ସତ୍ୱ ସ୍ତର, ଏ ବୃନ୍ଦାବନ ବିଷୟରେ ବହୁତ ସନାତନ ଗୋସ୍ୱାମୀ ସବୁ ଦେଇଛନ୍ତି, ତାଙ୍କର ବର୍ଣ୍ଣନା କରିଛନ୍ତି ବୃନ୍ଦାବନର ଯେଉଁ କଥା ରହିଛି, ଏଠି କୌଣସି ଗୁଣର ପ୍ରଭାବ ନଥାଏ। ଉପରିତାନି ସମସ୍ତ ସତ୍ତ୍ୱମ, ଯେତେ ସବୁ ଗୁଣ ଅଛି ଗୁଣର ଉର୍ଦ୍ଧ, ସବୁ ସମସ୍ତେ ହେଉଛନ୍ତି ବିଶୁଦ୍ଧ ସତ୍ତ୍ୱ ସ୍ତରରେ ଅଛନ୍ତି। ବୃନ୍ଦାବନ ମହାତ୍ମା ହେଉଛି ସେହିଭଳି ଭାବରେ, ତେଣୁ ଏଠି କୌଣସି ଗୁଣର ପ୍ରଭାବ ନଥାଏ। ବହୁତ ବିଭିନ୍ନ ଶ୍ଳୋକକୁ ଆଣିକରି ଉଦ୍ଧାର କରିକିରି ଆମର ସନାତନ ଗୋସ୍ୱାମୀ ସେଇଟା ଦେଇଛନ୍ତି, ଯାହା ଏଭଳି ଭାବରେ ସନାତନ ଗୋସ୍ୱାମୀଙ୍କର ରହିଛି, ତାଙ୍କର ଟୀକା ରହିଛି। ତେଣୁ ବିଶ୍ୱନାଥ ଚତୁର୍ଥକୁ ମଧ୍ୟ ସେଭଳି ଭାବରେ ତାଙ୍କର ଭାବାର୍ଥରେ ସେ କଥା କହୁଛନ୍ତି, ଯଦିଓ ତାଦୃଶ ବିଳାସ ବିଳାସ ସଦସ୍ୟ ବୃନ୍ଦାବନସ୍ୟ ସମ୍ପ୍ରତି ମାଧୁର୍ଯ୍ୟ ଅଧିକ ଉଲ୍ଲସତି ଅତ ତଦୈବ ଦିଦୃକ୍ଷା ତତ୍ର ଗଚ୍ଛାମ। ତେଣୁ ବୃନ୍ଦାବନ ଯେଉଁ ରହିଛି ମହିମା, ସବୁଠୁ ଶ୍ରେଷ୍ଠ ମହିମା ରହିଛି, ବର୍ତ୍ତମାନ ଯିବା ଆମେ ସଖୀ ଚାଲ ଯିବା ସେଠିକି, କାହିଁକି ମନ ଦୁଃଖ କରୁଛ, ଆମ ପାଇଁ ମଧ୍ୟ ବହୁତ କଥା ରହିଛି ସେଠି ଦେଖିବା ପାଇଁ। ବୟଂ ବୟଂ ନ ଅତ୍ର କୋପି ଦୋଷ ଇତ୍ୟାନ, ଆମର ସେଠି ଗଲେ କୌଣସି ଦୋଷ ନାହିଁ, ଏଇଭଳିଆ କହି ବୃନ୍ଦାବନ ମହାତ୍ମା ବର୍ଣ୍ଣନା କରୁଛନ୍ତି। ବୃନ୍ଦାବନ ମିତି, ବୃନ୍ଦାବନ ମହାତ୍ମା ରହିଛି, ବହୁତ ମହାତ୍ମା ରହିଛି। ଭୁବ କୀର୍ତ୍ତିଂ ସ୍ୱର୍ଗାଧିପ୍ୟ ବିଶେଷଣ ତନୋତି, ଯଦ ବୃନ୍ଦାବନର ଯେଉଁ କୀର୍ତ୍ତି ରହିଛି ସ୍ୱର୍ଗଠାରୁ ମଧ୍ୟ ଅଧିକ ଏ କୀର୍ତ୍ତି ରହିଛି। ଯତ୍ ଯତ କାହିଁକି ନା ଯତ୍ ଯତ ଦେବକୀ ସୂତସ୍ୟ ଯଶୋଦା ନନ୍ଦନସ୍ୟ ପାଦାମ୍ବୁଜାଭ୍ୟାମ ଲବ୍ଧା ଲକ୍ଷ୍ମୀ ଧ୍ୱଜ ବଜ୍ରାଦି ଚିହ୍ନମୟୀ ଶୋଭା ସମ୍ପଦ ଜେନ ତତ୍ 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 କ'ଣ ନ ହି ଏବଂ ଭୂତ ବୈକୁଣ୍ଠମପି ସମ୍ଭବେଦିତି ଭାବ। ସ୍ୱର୍ଗ କଥା କ'ଣ କହିବା, ବୈକୁଣ୍ଠରେ ମଧ୍ୟ ଅଧିକ ଏହାର ମହାତ୍ମା ରହିଛି, ଆମେ ବର୍ଣ୍ଣନା କରିଥିଲେ ଅବଶ୍ୟ। ବୈକୁଣ୍ଠରେ ଭଗବାନ ଖାଲି ପାଦରେ ଚାଲନ୍ତି ନାହିଁ, କିନ୍ତୁ ଭଗବାନ ଆଜି ଖାଲି ପାଦରେ ଚାଲିଛନ୍ତି। ତାଙ୍କର ପାଦପଦ୍ମରେ ଯେଉଁ ଧ୍ୱଜ ଅମ୍ବୁଜ ଇତ୍ୟାଦି ସବୁ ଚିହ୍ନ ରହିଛି, 19 ଚିହ୍ନ ରହିଛି, ସେସବୁ ଚିହ୍ନ ପରିସ୍ଫୁଟ ହୋଇକି ରହିଛି। ବୃହତ୍ ବିଷ୍ଣୁ ପୁରାଣ ଯେଉଁ କଥା କହି ଆମର ବିଷ୍ଣୁ ଚକ୍ରବର୍ତ୍ତୀ ଠାକୁର ମଧ୍ୟ ସେ କଥା କହିଛନ୍ତି। ଦେବକୀଙ୍କର କ'ଣ ଯଶୋଦାଙ୍କର ଦୁଇଟି ନାମ ଥିଲା, ଗୋଟିଏ ହେଉଛି ଦେବକୀ ଆଉ ଗୋଟେ ଯଶୋଦା, ସେ କଥା ମଧ୍ୟ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି। ଗୋବିନ୍ଦସ୍ୟ ବେଣୁ ବେଣୁନାଦମ ଲକ୍ଷ କୃଦା କ'ଣ ଜନ ମତାନା ମୟୂରାଣା, ଭଗବାନ ଦର୍ଶନ କରି ତାଙ୍କ ବେଣୁନାଦ ଶ୍ରବଣ କରି ମୟୂରମାନେ ମଧ୍ୟ ମତ ହେଇଛନ୍ତି, ପାଗଳ ହେଇଯାଉଛନ୍ତି। ତେଣୁ ନୃତ୍ୟଂ ତତ୍ ପ୍ରେକ୍ଷ ଅଦୃଶାନୁସ ଅବତାହାନୀ, ସେଗୁଡ଼ିକୁ ଦେଖିବା ପାଇଁ ଅନ୍ୟମାନେ ଯେଉଁମାନେ ଅଛନ୍ତି ସେମାନେ ଦେଖିପାରୁନାହାନ୍ତି, ସେମାନେ ସବୁ ପାହାଡ଼ ଉପରକୁ ଚଢ଼ିଯାଉଛନ୍ତି, ଉପରକୁ ଯାଇକି ସେଠି ଦେଖୁଛନ୍ତି। ଅବର୍ତ୍ତାନୀ ଉପରତ କ୍ରିୟାଣୀ ଅନ୍ୟାନି ସମସ୍ତାନି ସତ୍ୱାନି ଯତ୍ର, ଯେତେ ଜୀବ ଅଛନ୍ତି ସମସ୍ତେ ଯାଇଛନ୍ତି ସେଠିକି ଦର୍ଶନ କରିବା ପାଇଁ ଭଗବାନ ରୂପ। ଅତ୍ର ସ୍ମା ନର୍ତ୍ତେତି ମୟୂରୈ ପ୍ରାର୍ଥିତସ୍ୟ ଗୋବିନ୍ଦସ୍ୟ ବେଣୁନା ବେଣୁବାଦନ ତଦୀୟ ତାଳବତ୍ୟବ ମତ୍ତଲିଭୂତ୍ୟ ନୃତ୍ୟତାଂ ତେଷାଂ ମଧ୍ୟ ଏବ ତସ୍ୟାପି ସନୃତ୍ୟ ବାଦନମ୍। ତେଣୁ ମୟୂରମାନେ ମଧ୍ୟ ଯେଉଁ ନୃତ୍ୟ କରୁଛନ୍ତି, ଅନ୍ୟମାନେ ମଧ୍ୟ ବାଦ ଆମ ଶିଶୁ ରାଧାକୃଷ୍ଣ ସେ ମାଲ କହନ୍ତି, ଦେବତାମାନେ ମଧ୍ୟ ଆସି ବାଦନ ବଜାଉଛନ୍ତି, ବାଦ୍ୟ ବଜାଉଛନ୍ତି, ଭଗବାନ ନୃତ୍ୟ କରୁଛନ୍ତି, ଦେବତାମାନେ ମଧ୍ୟ ବାଦ୍ୟ ପୂର୍ବରୁ ବର୍ଣ୍ଣନା କରାଯାଇଛି ସେ ଶ୍ଳୋକ କଥା, ଦେବତାମାନେ ମଧ୍ୟ ବାଦ୍ୟ ବଜାଉଛନ୍ତି। ତତ୍ ଯେନ ଜନ ତେଷାଂ ପାରିତୋଷିକ ସ୍ୱୟଂ ଦେବୀୟ ବରଣ ପ୍ରଦାନ ତସ୍ମି, ଏଇଟା ମୁଁ ଯେଉଁ କହିଲି ଏଠି ବିଶ୍ୱନାଥ ଚକୁ ଠାକୁର ପାରିତୋଷିକ ଖୁସି ହେଇଗଲେ, ହମ ଖୁସି ହୁଏ କହିକି ମୟୂରରାଜ ଦେଉଛନ୍ତି, ତାଙ୍କର ଗୋଟେ ପୁଚ୍ଛକୁ ଦେଉଛନ୍ତି। ତେଣୁ ଭଗବାନ ଭାବିଲେ ମୁଁ ଗୋଟେ ନୋବେଲ ପ୍ରାଇଜ୍ ପାଇଲି କହିକିରି ସେଟାକୁ ଧାରଣ କରୁଛନ୍ତି। ତେଷାଂ ମଧ୍ୟ ଏବ ତସ୍ୟାବି ବାଦକ ନୃତ୍ୟ, ଦେବ ବର ପ୍ରଦାନ ତସ୍ମୈ, ବର ପ୍ରଦାନ କହିଲେ ଏଇ ଯେଉଁ ଶିଖିପୁଚ୍ଛକୁ ପ୍ରଦାନ କରୁଛନ୍ତି। ତେନ ଚ ବାଦକ ଲୋକରୀତ୍ୟା ସାଲହାଦଂ ତତ୍ ଗୃହୀତ୍ୱା ସ୍ୱଶିରସି ସ୍ନିଶ ପରି ତଦ୍ଧାରଣ ତତୌ ଯାତ୍ରିକ ମାସ୍ୱାଦୟତା ମଧ୍ରି। ହଁ, ଭଗବାନ କ'ଣ କରୁଛନ୍ତି, ବାଦକ ଲୋକରୀତ୍ୟା ସାଲହାଦଂ, ଆମର ଯେଉଁ ନାଟ ଫାଟ ହେଉଥିବ, ନାଟକରେ ଯେଉଁ ରୋଲ୍ କରିଥିବ ସବୁ ଦେଖିକିରି ଅନ୍ୟମାନେ ଯେଉଁ ଦର୍ଶକମାନେ କହିବେ ଆଜି ଆମର ରହୁଛନ୍ତି ନମକ ରୋଲ୍ରେ ମୁଁ ଖୁସି ହେଇକିରି 100 ଟଙ୍କା ଦେଲି, ଯେସବୁ ଆନାଉନ୍ସ ହେବ ଏସବୁ ଆନାଉନ୍ସ ହୁଏ, ସେଇଭଳି ଭାବରେ ଭଗବାନ ନୃତ୍ୟ ଦେଖି ମୟୂରରାଜ ଖୁସି ହେଇକିରି ତାଙ୍କର ପିଛକୁ ପ୍ରଦାନ କଲେ, ଏବଂ ଭଗବାନ ମଧ୍ୟ ସେ ପିଛକୁ ଧାରଣ କଲେ ବହୁତ ଆନନ୍ଦରେ। ସାହ୍ଲାଦଂ ତଦ୍ ଗୃହୀତ୍ୱା, ଆହ୍ଲାଦ ବହୁତ ଆନନ୍ଦରେ ଗ୍ରହଣ କରୁଛନ୍ତି, ସେ ହୀନ ଜ୍ଞାନ କରୁନାହାନ୍ତି, ଇଏ ଗୋଟେ ମୟୂର ଗୋଟେ କ'ଣ ଗୋଟେ ପିଛ ଦେବ ମୁଁ ସେଇଟାକୁ ଧାରଣ କରିବି ନା, ବହୁତ ଆନନ୍ଦରେ ତଦ୍ ଆହ୍ଲାଦଂ ତଦ୍ ଗୃହୀତ୍ୱା ସୋ ଶିରସି ନିଜ ଶିରରେ ଧାରଣ କରୁଛନ୍ତି। ତେଣୁ ଏଇଟାକୁ ଦେଖିବା ପାଇଁ ସବୁ ଅନ୍ୟମାନେ ଯେତେ ଥିଲେ ସବୁ ସେ ଅଧ୍ରି ଉପରେ ଯାଇ କେଉଁମାନେ କୃଷ୍ଣ ପ୍ରବିଷ୍ଟାନ ସଭ୍ୟାନ ଯେତେ ଜୀବ ସବୁ ଅଛନ୍ତି, ବିଶେଷ ଭାବରେ କୃଷ୍ଣ ସାର ମୃଗମାନେ କପୋତ ଇତ୍ୟାଦି ମୃଗ ପକ୍ଷୀଣା ଆନନ୍ଦ ଦାଦା ଜାଡ଼୍ୟ ଇତ୍ୟାଦି ସର୍ବଂ ବିଦୃକ୍ଷମୟ ଇତି ଭାବ। ମୟୂରମାନେ ଯେ ଭାବ ବହୁଳ ହେଇଯାଉଛନ୍ତି ତାହା ନୁହଁ, ସମସ୍ତେ ସେ ଯେଉଁ ରୂପ ଦେଖି ସମସ୍ତେ ମଧ୍ୟ ଜଡ଼ ବି ହେଇଯାଉଛନ୍ତି, ଏତେ ଆନନ୍ଦ ରହିଛି। ସନାତନ ଗୋଷ୍ଠୀ ମଧ୍ୟ ଆଉ ବହୁତ ସୁନ୍ଦର ସୁନ୍ଦର କଥା କହିଛନ୍ତି ସବୁ। ତେଣୁ ଏହି ସମସ୍ତ ସତ୍ତ୍ୱରେ ଅର୍ଥରେ ସେ ମଧ୍ୟ କହିଛନ୍ତି ଶୁଦ୍ଧ ସତ୍ତ୍ୱ, ବୃନ୍ଦାବନରେ ଗୁଣର ପ୍ରଭାବ ନଥାଏ, ବୃନ୍ଦାବନ ହେଉଛି ଶୁଦ୍ଧ ସତ୍ତ୍ୱ, ଶୁଦ୍ଧ ସତ୍ତ୍ୱ ସ୍ତରକୁ ଯେଉଁମାନେ ଯିବେ ସେମାନେ ଏଇଟାକୁ ବୁଝିପାରିବେ। ତେଣୁ ଏହି ପ୍ରସଙ୍ଗରେ ଗୋଟେ କଥା ଆସେ ଯେ ବୃନ୍ଦାବନ ରମ୍ୟ ସ୍ଥାନ, ବୃନ୍ଦାବନ ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି ରମ୍ୟ ସ୍ଥାନ, ବୃନ୍ଦାବନ ହେଉଛି ରମ୍ୟ ସ୍ଥାନ, କ'ଣ ସେ ଗୀତ କି କହିପାରିବେ, ବୃନ୍ଦାବନ ରମ୍ୟ ସ୍ଥାନ। दिव्य चिंतामणि धाम वृंदावन रम्य स्थान, दिव्य चिंतामणि धाम रतन मंदिर मनोहर, अमृत कालिंदिनी रे राजहंस केळी करे, ताहे शोभे कनक कमल तार मध्ये हेम पीठ अष्टदले वेष्टित, अष्टदले प्रधान नायिका तार मध्ये रत्नासने बसिया दुई जने, श्याम संगे सुंदरी राधिका संगे सुंदरी, ओ रूप लागण्य राशि अमिया पड़ीचे खसी, हास परी हास संभाषणे नरोत्तम दास कर नित्य लीला सुखमय, सदा इसको रुक मोर मने सब मोर मन स्मरण हो, मुझे मोर चिंता करी श्लोक गीत गायब मोर मन स्मरण है नरोत्तम दास बारु वृंदावन कथा मुझे आगे श्लोक आ गए गीत कह लिखिक आनी किंतु ये आम नरोत्तम दास कृपा ये स्मरण है मनरे ये वृंदावन शोभा रही आमर जड़े आम कथा जो कहती बादशाह अकबर राज्य पाखे रही नवरत्न नौटी रत्न रही किए कौते सब दुरंधर प्रसिद्ध बीरबल मंदिर से तानसेन जाने थे गायक बहुत सुंदर रागर गान कर तानसेन तक नाम थी तेणु एत सुंदर से गान करती विभिन्न वाद्य बादन करती तेणु अकबर बहुत आनंदित हो गले अकबर तेणु सी चाहिए कि तुम्हें जो एत सुंदर गान कर तुम गुरु किभरी गान करे तुम गुरु को देखा सुरदास सुरदास आम गोटे गान कहवा किसी मत आदम स्वामी महाराज को आम शुणिलु गान कर सुरदास अंध से भगवान गुणगान कर चली अनेक लक्ष लक्ष गुण गीत गान कर चलुस भगवान आमर सुरश्रेष्ठ दास आम तो शुणुना आ सुरश्रेष्ठ होती कौन सुरश्रेष्ठ तो ये गान शुणुना आ कौन सुरश्रेष्ठ है गुरुदेव तक कहले सुरश्रेष्ठ तुम्हें ये सब सुर शुणा कथ आसी बाहर रहीगले जोटा शुणा कथ सार जिन से शुणीपर न असार जिन रही ग्रहण कले भागवत ईस्कन में बहुत जिनस रही बहुत सेवा रही कि मुख्य सेवा हूँ भागवत सेवा भागवत शुणा हो मुख्य से कह प्राइम टाइम दिगला ये टाइम कौन से डिस्टर्बेन्स ना आठटा रू नौटा प्राइम टाइम कौन से डिस्टर्ब समस्त शुणे जी जो सेवा कर शुणे से व्यवस्था कर सुनने कौन सुरसेन कौन हो पार सुरदास कथा सुरदास अंध थे बहुत सुंदर कविता रचना सब मुखर गान चलता आम सुरदास से शुणुना मन कथा सब कह भागवत शुणिले सीना प्रकृत तत्व जानते तत्वटा भागवत आसो ना सब तत्वभ्रम बाहर तेणु ये सुरसेन से जो सुरदास अंध थे सब भगवान गुणगान चली सुरदास तेणु अन्य सब केत संगीत रक्त सब लिखी से सुरदास कविता आम गोटे आसंता का कहवा तेरे ये जो बीरबल ने गुरु पाक ने कहे सीए अने का देखा करती ना मैंने राजा क्या देखा करें ना तेणु से अकबर कौन कल लुचिकी रे लुचिकी रे ये गले तानसेन गले गुरु पाक सुरदास पाक गले तेणु सुरदास कहले गुरुदेव आपण दूरे रही मोर आ सब राग पाग सब मुझे भूली गले ठीक भाव गाई पार ना କାହା କେଉଁଟା ଭୁଲି ଯାଉଛି ମୁଁ କହିବି। ତେଣୁ ସେ ଯେଉଁ ରାଗ ଗୋଟେ ଗାନ କଲେ ସେ ରାଗଟା ଜାଣିଶୁଣି ଭୁଲ କରି ଗାନ କଲେ। ତେଣୁ ସେ ଗୁରୁଦେବ ବହୁତ ତାପରେ ବହୁତ କ୍ରୋଧ ପ୍ରକାଶ କଲେ, ଠିକ ଭାବରେ ଗାନ କରିପାରୁନି ଭାଇ, ସେ ନିଜେ ଗାନ କଲେ, ତାଙ୍କର ଉଦ୍ଦେଶ୍ୟ ଥିଲା ସେ ଗାନ କଲେ ଆକବର ରାଜା ଶୁଣିବେ। ତେଣୁ ସେ ଗାନ କଲେ ମେଘମଲ୍ଲା, ମେଘମଲ୍ଲା ଯେଉଁ ଗାନ କଲେ ମେଘ ଆସିଗଲା, ବର୍ଷା ଋତୁ ନଥିଲେ ମଧ୍ୟ ମେଘ ଆସିଗଲା, ମେଘମଲ୍ଲା ରାଗ ରହିଛି, ଏଭଳି ରାଗ ରହିଛି, ରାଗର ପ୍ରଭାବ ସବୁ ରହିଛି, ସୁର ସବୁ ରହିଛି, ଅନେକ ପ୍ରକାର ସୁର ରହିଛି। ତେଣୁ ଏ ଯେଉଁ ସାଙ୍ଗେ ସାଙ୍ଗେ ଆକବର ଆସି ପହଞ୍ଚିଗଲେ, ତାଙ୍କୁ ପ୍ରଣାମ କଲେ, ତେଣୁ ଆକବର ଯେତେବେଳେ ଜାଣିଲେ ରାଜା ସୁରଦାସ ଜାଣିଲେ ରାଜା ବୋଲି, ତେଣୁ ଯାହା ସେ ରାଜାଙ୍କୁ ଦେଖା କରିବା ପାଇଁ ଚାହୁଁନଥିଲେ। ତେଣୁ ଆକବର କହିଲେ ଗୁରୁଦେବ ମୋତେ ଗୋଟେ କିଛି ସେବା ଦିଅନ୍ତୁ, ବୃନ୍ଦାବନ କିଛି ସେବା ଦିଅନ୍ତୁ, ବୃନ୍ଦାବନ ରହିଛନ୍ତି ସେ। ତେଣୁ ସୁରଦାସ ଜାଣିପାରିଲେ, ସେ କହିଲେ ଆଙ୍କର ରାଜା ବହୁତ ଗର୍ବ ରହିଛି, ତେଣୁ ସେ କହିଲେ ଆମର ଯେଉଁ ଯମୁନା ଘାଟ ରହିଛି, ଅମକ ଘାଟରେ ସେ ଯେଉଁ ରହିଛି ପାହାଚ ରହିଛି, ସେ ପାହାଚଟା ଟିକେ ଭାଙ୍ଗି ଯାଇଛି, ସେଇଟାକୁ ଟିକେ ସଜାଡ଼ି ଦିଅନ୍ତୁ। ଏଭଳି ଭାବରେ କହିଲେ, ସେଥିରୁ କହିଲେ ରାଜା ଆକବର ସେ କହୁଛନ୍ତି ମୁଁ ଜଣେ ରାଜା, ସମଗ୍ର ଭାରତବର୍ଷର ରାଜା ମୁଁ, ମୋତେ କହିଲେ ଗୋଟେ ଛୋଟିଆ ଛୋଟିଆ ଗୋଟେ ପାହାଚ ଟିକେ ସଜାଡ଼ି ଦେବା ପାଇଁ, ଏଇଭଳି ଭାବରେ କହିଲେ ମନ ଦୁଃଖରେ ଯାଉଛନ୍ତି। ସେ କହିଲେ ତାହେଲେ ତାଙ୍କ ଲୋକମାନଙ୍କୁ ଲଗେଇଦେଲେ, ଯାହା ଛୋଟିଆକୁ ଡାକ ଆଣିକି ତାଙ୍କ ଲୋକ ଆଣିକି ସବୁ ଠିକ୍ କରିଦେବେ। ତେଣୁ ଆକବର ଯେତେବେଳେ ଯାଇକରି ସୁରଦାସ ଭଗବାନ ପ୍ରାର୍ଥନା କଲେ, ତେଣୁ ଆକବର ଯେଉଁ ଗଲେ ସେଟାକୁ ଦେଖିବା ପାଇଁ, ସେ ସ୍ଥାନ କ'ଣ କେମିତି ଭାଙ୍ଗିଛି ଯାଇ ଦେଖିଲେ, ଯମୁନା ନଦୀ ତଟରେ ସେ ସବୁ ତାକୁ ସୁରଦାସ ଗୋପାରୁ ଦେଖିଲେ ବୃନ୍ଦାବନ ରମ୍ୟ ସ୍ଥାନ ଯେଉଁ ବର୍ଣ୍ଣନା କରାଗଲା ସେ କଥା, ସେଥିପାଇଁ ଏଇଟା ମୋର ସ୍ମରଣ ଆସିଲା, ଦିବ୍ୟ ଚିନ୍ତାମଣି ଧାମ, ଏ ସାଧାରଣ ପଥର ନୁହଁ, ଏ ଚିନ୍ତାମଣି ପ୍ରସ୍ତରେ ତିଆରି। ତେଣୁ ଆକବରଙ୍କର ଭାଡ଼ିଣୀ ପଡ଼ିଗଲା, ତାଙ୍କର ସମଗ୍ର ରାଜ୍ୟର ଯେତେ ତାଙ୍କର ସମ୍ପତ୍ତି ରହିଛି ସବୁ ବିକିଦେଲେ ମଧ୍ୟ ଆର ଗୋଟିଏ ପଥର ପରିବର୍ତ୍ତନ କରିପାରିବେ ନାହିଁ, ଆଉ ଏସବୁ ପଥରକୁ କ'ଣ ପରିବର୍ତ୍ତନ କରିବେ, ଭାବୁଥିଲି ଗୋଟେ ସାମାନ୍ୟ ସେବା ମୋତେ ଦେଲେ ବୋଲି ବହୁତ ମନ ଦୁଃଖ ହେଉଥିଲା। କିନ୍ତୁ ଯାଇକରି ତାଙ୍କ ପାଖରେ ଶରଣ ପଶିଲେ, ଭଗବାନ କୃପା ସେ ପ୍ରାପ୍ତ ହେଲେ, ଦିବ୍ୟ ବୃନ୍ଦାବନର ଯେଉଁ ସ୍ୱରୂପକୁ ସେ ଦେଖିଲେ, ଚିନ୍ତାମଣି ଧାମ, ସେ ଚିନ୍ତାମଣି ପ୍ରକର୍ଷତ ପଶୁପାଳ ବୃକ୍ଷ ଲକ୍ଷ୍ୟା ଋତେଷୁ ସୁରଭି ରବିପାଳୟନ୍ତଂ ଲକ୍ଷ୍ମୀ ସହସ୍ର ଶତସଂ ଭ୍ରମସେବ୍ୟମାନ ଗୋବିନ୍ଦମାରି ପୁରୁଷଂ ତମହଂ ଭଜାମି। ଏଭଳି ଭାବରେ ବୃନ୍ଦାବନର ଶୋଭା ରହିଛି, ଆମକୁ ସୌଭାଗ୍ୟ ମିଳିଲା ଆମେ ସେ ବୃନ୍ଦାବନ ବିଷୟରେ କହିଲେ, ଆପଣମାନେ ଶୁଣିଲେ କି ନ ଶୁଣିଲେ ଆପଣ ଜାଣନ୍ତି, ମୋର କଥା ଏମିତି ବିଶ୍ରାମ ଦେବା ପୂର୍ବରୁ ପଚାରିବା ଆପଣ ଠିକ୍ ଭାବରେ ଶୋଇଲେ ନା ନାହିଁ, ଠିକ୍ ଭାବରେ ଆପଣ ସବୁ ଠିକ୍ଠାକ୍ ହେଲା ନା ନାହିଁ, ଖାଦ୍ୟ ଗ୍ରହଣ କଲେ ନା ନାହିଁ, ଠିକ୍ ଭାବରେ ଖାଇ ଶୋଇଲେ ନା ନାହିଁ, ଠିକ୍ ଭାବରେ ଫୁଲବୁନ୍ଦା ହେଲା କି ନାହିଁ, କଥା କାନରେ ପଡ଼ିଲା କି ନାହିଁ, ଯଦି ପଡ଼ିଲା କିଛି ସନ୍ଦେହ ଅଛି କି ନାହିଁ, ଯଦି ସନ୍ଦେହ ଅଛି କି ନାହିଁ, କିଛି ପ୍ରଶ୍ନ ଅଛି କି ନାହିଁ, ଯଦି କିଛି ପ୍ରଶ୍ନ ଅଛି କି ନାହିଁ, ତାହେଲେ ଆମ କଥାକୁ ମୋତେ ବିଶ୍ରାମ ଦେବା ସମୟ ହୋଇଗଲା, ସେ କହିବେ ନା ତମେ କାହିଁକି। ହଁ ସେଇଟା କରିବା, କାଢ଼ିକି କରିବା, ଏଇଟା ଫର୍ମାସି ଗୀତି ହେଲା, ଫର୍ମାସି ଗୀତି କାର୍ଯ୍ୟକ୍ରମ ଆରମ୍ଭ ହେବ କାଲି, ଆସନ୍ତା କାଲି ବର୍ତ୍ତମାନ ସମୟ ହେଇଛି, ଘଣ୍ଟା ବାଜିବ, ବର୍ତ୍ତମାନ ପ୍ରସିଦ୍ଧ ଶ୍ଳୋକ ଆସିବ, ମହାପ୍ରସାଦ ଗୋବିନ୍ଦ ସମସ୍ତେ ଜାଗ୍ରତ ହେବେ, ବୃନ୍ଦାବନବାସୀ ଯେତେ ସୟନ କରିଥିଲେ ଭଗବାନଙ୍କୁ ଧ୍ୟାନ କରିକରି ସୟନ କରିଯାଇଥିଲେ, ଭାଗବତ ଶୁଣି କରିନଥିଲେ, ସେମାନେ ବର୍ତ୍ତମାନ ଅଛି ଭଗବାନ ପ୍ରସାଦ ସେବନ କରିବେ, ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପା ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବିତ ଗୌରବାନନ୍ଦ କି ଜୟ ଗୋପମାନନ୍ଦ ଜୟ ଶ୍ରୀ ଗୋପାଳ ମହାରାଜ କି। ଆମର କଥାରେ ଯଦି କାହାକୁ କିଛି ମନ ଦୁଃଖ ହେଇଥିବ ବା କିଛି ଆଘାତ ଲାଗିଥିବ, ସେଥିପାଇଁ ଆମେ କ୍ଷମା ପ୍ରାର୍ଥନା କରିବା। ଆମ କଥା ଭାବରେ କ'ଣ କହିଲେ, ଯେଉଁ ଭାବ ଦେଲେ ଭଗବାନ ଗୁରୁଦେବ ଦେଲେ ସେଇଟା